ଏହିଭଳି ଯୁଗରେ ମନୁଷ୍ୟମାନେ ପ୍ରାୟ କଳ୍ପାୟୀଶ ଅଟନ୍ତି। ସେମାନେ କଳମପ୍ରିୟ, ଆଲସ୍ୟପରାୟଣ, ମାର୍ଗଭ୍ରଷ୍ଟ ଏବଂ ହତଭାଗା ଅଟନ୍ତି। ଏତତ୍ସହିତ ସେମାନେ ଅଶାନ୍ତ ଓ ଉପଦ୍ରୁତ ଅଟନ୍ତି। ଗୋପାଳଙ୍କ ଭଲ ଅଟନ୍ତି। ଭଗବାନଙ୍କ ଲୋକମାନଙ୍କର ଆଧ୍ୟାତ୍ମିକ ବିକାଶ ନିମିତ୍ତ ବରାବର ବ୍ୟସ୍ତ ଉଠାଅ। ଯେତେବେଳେ ନନ୍ଦୀସ୍ୱାରଙ୍କର ଋଷିମାନେ କଳିକାଳର ଲୋକମାନଙ୍କର ସ୍ଥିତି ବିଶ୍ଳେଷଣ କଲେ, ସେତେବେଳେ ସେମାନେ ଦେଖିପାରିଲେ ଯେ ସେମାନେ ଅଳ୍ପାୟୁଷ ହେବେ। କଳିଯୁଗରେ ଲୋକମାନେ ଆୟୁଷ ଯେ ଅଳ୍ପ ହେବ, ଏହାର କାରଣ ଅପର୍ଯ୍ୟାପ୍ତ ଭୋଜନ ନୁହେଁ, ଅନିୟମିତ ଅଭ୍ୟାସ ଯୋଗୁଁ ନୁହେଁ। ସରଳ ଖାଦ୍ୟରେ ନିୟମିତ ଅଭ୍ୟାସ ଦ୍ୱାରା ମାନବ ଦୀର୍ଘ ଜୀବନ ଲାଭ କରି ସୁସ୍ଥ ରହିପାରେ। ଅତ୍ୟା ଆମର ଅଧିକ ପରିମାଣରେ ଇନ୍ଦ୍ରିୟ ସୁଖଭୋଗ, ଅଧିକ ପରିମାଣରେ ଅନ୍ୟ ଉପରେ ନିର୍ଭର କରିବା ଏବଂ କୃତ୍ରିମ ଜୀବନଯାପନ କରିବା ଦ୍ୱାରା ମାନବର ଶକ୍ତି କ୍ଷୟ ହୋଇଯାଉଛି। ସେଥିପାଇଁ ମାନବର ଜୀବନକାଳ ଅଳ୍ପ ହୋଇଯାଉଛି। ଏ ଯୁଗରେ ଲୋକମାନେ କେବଳ ଗୁରୁତ୍ୱ ଦୃଷ୍ଟିରୁ ଆଳସ୍ୟ ପରାୟଣ ଅଟନ୍ତି ତାହା ନୁହେଁ, ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ସେମାନେ ଆଳସ୍ୟ ପରାୟଣ ଅଟନ୍ତି। ମାନବ ଜୀବନ ବିଶେଷ କରି ଆତ୍ମାନୁଭୂତି ଲାଭ ନିମିତ୍ତ ବା ସ୍ୱରୂପ ନିମିତ୍ତ ଉଦ୍ଦିଷ୍ଟ। ଏହାର ତାତ୍ପର୍ଯ୍ୟ ହେଲା ମାନବ ଏହା ଜାଣିବା ଉଚିତ ଯେ ସେ କ'ଣ, ଏ ବିଶ୍ୱବ୍ରହ୍ମାଣ୍ଡ କ'ଣ ଏବଂ ପରମ ସତ୍ୟ କ'ଣ। ମାନବ ତା ଜୀବନକାଳ ଏ ଗୁରୁତ୍ୱ ସ୍ଥିତିରେ ବଞ୍ଚି ରହିବା ପାଇଁ କଠିନ ଜୀବନ ସଂଗ୍ରାମରେ ବ୍ୟାପୃତ ରହୁଛି ଏବଂ ସେଇଥିରୁ ସେ ଅଶେଷ ଯନ୍ତ୍ରଣା ତା'ର ଉଦ୍ଭୃତ ହେଉଛି। ଏହି ଦୁଃଖ ଯନ୍ତ୍ରଣାର ଅବସାନ ନିମିତ୍ତ ଏ ମାନବ ଜୀବନ ଏକ ସହଜ ସାଧନ ଅଟେ। ଏହି ମାନବ ଜୀବନର ସଦୁପଯୋଗ କଲେ ସେ ଭଗବାନଙ୍କ ପାଖରେ ପହଞ୍ଚି ପାରିବେ, ଯାହା କି ତା ନିତ୍ୟ ନିବାସ ଅଟେ। ଏହି ଦୋଷଯୁକ୍ତ ଶିକ୍ଷା ପଦ୍ଧତି ଯୋଗୁଁ ମାନବ ଭକ୍ତି ଭଗବତ ପ୍ରାପ୍ତି ନିମିତ୍ତ ଇଚ୍ଛା କରିପାରୁନାହିଁ। ପୁଣି ଯଦି କୌଣସି ପ୍ରକାରେ ସେ ଜାଣିପାରିଲା, ତଥାପି ଏଠାରେ କେତେକ ମାର୍ଗ ଭ୍ରଷ୍ଟ ଗୁରୁ ଅଛନ୍ତି ଯେଉଁମାନେ ଏକ ଧନାତ୍ମକ ମାର୍ଗରେ ପରିଚାଳନା କରୁଛନ୍ତି। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ସେ ଏମାନଙ୍କ ଭ୍ରଷ୍ଟ ଗୁରୁମାନଙ୍କର ଶିକାର ହୋଇ ଜୀବନ ନଷ୍ଟ କରୁଅଛି। ଏ ଯୁଗରେ ମାନବ କେବଳ ବିଭିନ୍ନ ରାଜନୈତିକ ଦଳ ଓ ସମସ୍ୟାର ଶିକାର ହୋଇ ନାହିଁ, ବରଂ ଅନେକ ପ୍ରକାର ଦୀର୍ଘଦୃଷ୍ଟି ବିଧାୟକ ବିଷୟବସ୍ତୁ ଯଥା ସିନେମା, ଖେଳ କସରତ, ଜୁଆ, କ୍ଲବ, ସାଂସାରିକ ପୁସ୍ତକାଳୟ, କୁସଙ୍ଗ, ଧୂମ୍ରପାନ, ମଦିରାପାନ, ନକାମି, ଚୋରି, ଅନର୍ଗଳ, ପ୍ରଜଳ୍ପ ଆଦି ମଧ୍ୟ ଶିକାର ହେଉଅଛି। ନାନା ପ୍ରକାର ବ୍ୟସ୍ତତା ବା ଉଦ୍ବିଗ୍ନତା ଯୋଗୁଁ ସେ ବରାବର ଭୟ ଓ ବିପଦ ଆଶଙ୍କାରେ ବିଜଡ଼ିତ ହୋଇଛି। ଏ ଯୁଗରେ ଅନେକ ଅନୈତିକ ବ୍ୟକ୍ତି ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ର ପ୍ରମାଣକୁ ଗ୍ରହଣ ନକରି ସେମାନଙ୍କର ନିଜ ମନମୁତାବକ ଧର୍ମ ବା ସମ୍ପ୍ରଦାୟ ଗଢ଼ି ଚାଲିଛନ୍ତି। ଯେଉଁମାନେ ଇନ୍ଦ୍ରିୟ ଅସତ୍ୟ ସେମାନେ ଏହିସବୁ ଧର୍ମ ସମ୍ପ୍ରଦାୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଫଳତଃ ଧର୍ମ ନାମରେ ଅନେକ ପାପକର୍ମ କରାଯାଉଛି ଏବଂ ସାଧାରଣ ଲୋକ ଶକ୍ତି ପାଇପାରୁନାହିଁ କିମ୍ବା ସୁନ୍ଦର ସ୍ୱାସ୍ଥ୍ୟ ଲାଭ କରିପାରୁନାହିଁ। ବ୍ରହ୍ମଚର୍ଯ୍ୟ ଆଶ୍ରମ ଯଥାଗତ ରୂପେ ପାଳିତ ହେଉନାହିଁ ଏବଂ ଗୃହସ୍ଥମାନେ ମଧ୍ୟ ଗୃହସ୍ଥାଶ୍ରମର ନିୟମ ପାଳନ କରୁନାହାନ୍ତି। ପୁନଶ୍ଚ ତଥାକୃତ ବାନପ୍ରସ୍ତୀ ଓ ସନ୍ନ୍ୟାସୀଗଣ ଯେଉଁମାନେ କି ଗୃହସ୍ଥାଶ୍ରମରୁ ବାହାରି ଆସିଛନ୍ତି ସେମାନେ ମଧ୍ୟ କଠିନ ସନ୍ନ୍ୟାସ ଧର୍ମ ପକ୍ଷରୁ ବିଚିତ ହୋଇପାରୁଛନ୍ତି। ଏ କଳି ଯୁଗରେ ସମଗ୍ର ବାତାବରଣ ଅବିଶ୍ୱାସରେ ଭରପୁର ହୋଇଯାଇଛି। ମାନବ ଜୀବନର ଧାର୍ମିକ ସ୍ଥିତି ପ୍ରତି ଉଚିତ ନୁହେଁ, ବର୍ତ୍ତମାନ ଭୌତିକ ଇନ୍ଦ୍ରିୟ ତୃତି ହିଁ ସଭ୍ୟତାର ମାନଦଣ୍ଡ ହୋଇପାରୁଛି। ପୁନଶ୍ଚ ଏହି ଭୌତିକବାଦୀ ସଭ୍ୟତାକୁ ଭେଦ କରିବା ପାଇଁ ମାନବ ଅଲଗା ଅଲଗା ରାଷ୍ଟ୍ର ମଣ୍ଡଳୀ ଗଠନ କରିଛି। ସେ ରାଷ୍ଟ୍ର ବଦଳ ଧର୍ମରେ ବା ଦଳରେ ସର୍ବଦା ଉଷ୍ମ ଓ ଶୀତଳ ଯୁଦ୍ଧ ଲାଗି ରହିଛି। ବର୍ତ୍ତମାନ ମାନବ ସମାଜ ଏକ ନିପତ୍ତ ହୋଇଯାଇଥିବା ଯୋଗୁଁ ଆଧ୍ୟାତ୍ମିକ ଉତ୍ଥାନ ନୈବିଶ୍ୱାରଣ୍ୟର ଋଷିମାନେ ଅଧିକ ଜୀବନ ଉଦ୍ଧାର ନିମିତ୍ତ ବଡ଼ ଚିନ୍ତିତ ହୋଇପାରୁଛନ୍ତି ଏବଂ ସେଇଥିପାଇଁ ଶ୍ରୀ ଅଶୋକ ଗୋସ୍ୱାମୀ ତା ରୂପା ଜିଜ୍ଞାସା କରିଛନ୍ତି। ପ୍ରାୟଣ ଅଳ୍ପାୟୁଷ ଶବ୍ଦ କଳାଭୂଷଣ ହୃଦୟରେ ଜଣା ମନ୍ଦା ସବୁ ମନ୍ଦ ମତ ଲୋକ ମନ୍ଦ ମନ୍ଦ ଭାଗ୍ୟ ହିଁ ପ୍ରତିଭା। ହେ ବିକ୍ରମ, ଏ କଳିଯୁଗର ମନୁଷ୍ୟମାନେ ପ୍ରାୟ ଅଳ୍ପାୟୁଷ ଅଟନ୍ତି। ସେମାନେ କଳହପ୍ରିୟ, ଆଳସ୍ୟପରାୟଣ, ମାର୍ଗଭ୍ରଷ୍ଟ ଏବଂ ହତଭାଗା ଅଟନ୍ତି ଏବଂ ଏତଦ ବ୍ୟତୀତ ସେମାନେ ସର୍ବଦା ଅଶାନ୍ତ ଓ ଉପଦ୍ରୁତ ଅଟନ୍ତି। ଶ୍ରୀମଦ୍ ମହାଭାଗବତମ୍ ଯାହାକି ସର୍ବବେଦାନ୍ତ ସାର ବସ୍ତୁ, ତାହା ସହିତ କୌଣସି ଶାସ୍ତ୍ର କେବେ ତୁଳନା କରାଯାଇପାରେ ନା। ସେ ଶ୍ରୀମଦ୍ ଭାଗବତର ପ୍ରାରମ୍ଭରେ ଆମେ ଦେଖିବା ଯେ ନୈମିଶାରଣ୍ୟରେ ନନ୍ଦୀ ଋଷିମାନେ ସମସ୍ତେ ଏକତ୍ରିତ ହୋଇଛନ୍ତି। କଳିକାଳର ଲୋକମାନଙ୍କର କଳିକାଳ ଲୋକମାନଙ୍କର ଏଇ ଦୁରାବସ୍ଥା ଯାହା ବର୍ତ୍ତମାନ ଆମେ ଅଙ୍ଗେ ଅଙ୍ଗେ ପ୍ରତିଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଅନୁଭବ କରୁଛେ, ସେ କଳିକାଳର ପ୍ରାବଲ୍ୟ, କଳିକାଳର ଯେଉଁ ଅବସ୍ଥାକୁ କିଭଳି ଭାବେ ଆମେ ଦୂରେଇ ଯିବା
অনেক প্রাবন্ধিক আমি করিলাম এবং এই পরিচিত বিদ্যালয় অনুষ্ঠিত হব সেপাই মনুষ্য মানে চিন্তাশালী পড়ি নৈমিষারণ্য নামক এক পবিত্র স্থানের একত্রিত হয়ে শুক্র গোস্বামী সে প্রশ্ন প্রথমে পচারুচ্ছেন যে কলিযুগ লোক মানুষ উদ্ধার কিভাবে ভাবে হব কলিযুগ লোক মানে কিভাবে ভাবে উদ্ধার হয়ে গেল কারণ কলিযুগটা হচ্ছে পাপ কর্ম এবং ফকের যুগ সমস্যা সব প্রায় চলছে কারণ কলিযুগর ধর্মর চারিপাদ বিভূতি ভাঙ্গি যাচ্ছে ধর্মর চারিপাদ বিভূতি সত্য যুগে লা এবং পাপর প্রাবল্য বৃদ্ধি পাইবা হেতু গোটিয়ে গোটিয়ে পাদ ধর্মর ভাঙ্গি যাইছে এবং কলি যুগে ধর্মর চারিপাদ বিভূতি নষ্ট হয়েছে এই চারিপাদ বিভূতি হল তপ শৌচ দয়া এবং সত্য এটা তপস্যা গোটে হচ্ছে শৌচতা বা পবিত্রতা এবং গোটে হচ্ছে দয়া এবং অন্যটি হচ্ছে সত্য এই হচ্ছে ধর্ম চারিপাদ বিভূতি ভাগবত এই প্রথম শ্রদ্ধে বর্ণনা করাযাইছে যে যেতেবেলে দ্বাপর যুগর শেষ রাজা পরিচিত মহারাজ যিনি অভিমন্যুর পুত্র সে থেকে ভগবান কৃষ্ণঙ্কর ভক্ত এবং সে ধর্ম অনুসরণ করুথিলে এবং সে জন ধার্মিক রাজা থিলে এবং ভগবানঙ্ক নিয়ম অনুসারে সে রাজ্য শাসন করুথিলে এবং প্রজামানঙ্কর সে ভলমন্ত মধ্য সে বুঝুথিলে যে কিভাবে ভাবে প্রজামানে অছন্তি সে তলে সে থেকে এগুলি ভ্রমণ করুথিবা অবস্থায় যারা দেখিলে যে গোটিয়ে ক্ষেত্রীয় বেশ পোশাক পিন্ধি এক ব্যক্তি সে এক বৃষ এবং গাধীকু খুব জোরে প্রহার এই প্রকার ভাবে পবিত্র মহারাজ দেখিলে যারা ক্ষেত্রীয় কর্তব্য হচ্ছে সে গাধীকু সুরক্ষা দেওয়ার কথা প্রজামানঙ্কু সুরক্ষা দেওয়ার কথা কিন্তু তাহা করিবার পরিবর্তে সে গাধী এবং বৃষকু সে খুব জোরে প্রহার করছে এবং সে গাধী সে বহু কষ্ট পাচ্ছি এবং শরীর তার ক্ষণতা হয়েছি এবং সেইভাবে ভাবে ঘোষ মধ্য তার শরীর মধ্যে সেই প্রকার ক্ষণতা হয়েছে এবং এই প্রকার অবস্থা দেখি পরিচিত মহারাজ পূর্য রাগিল এবং সঙ্গে সঙ্গে সে খড়গ উত্তোলন করি সেই ক্ষেত্রীয় পেশাদারী ব্যক্তিকে মারিবা পাই উদ্যোগ এবং সে সময়ে সে যে ক্ষেত্রীয় পেশাদারী ব্যক্তি প্রকৃতরে সে ক্ষেত্রীয় নয় সে হচ্ছে শূদ্র বর্তমান কলিযুগর কলিযুগের প্রকৃতরে যে লোক যে ব্যক্তি নুহেন কিন্তু সে বাহারকু সেই প্রকার ব্যক্তি হয়ে সে আচরণ করছে আমার এক গল্প হচ্ছে আমি সংস্কৃতের বলছিল নীলবর্ণ সোগাড় যে গোটিয়ে জঙ্গল গোটিয়ে সোগাড়টিয়ে সে কৌশল কারণ গোটিয়ে গাঁ কোথায় বসে আছে এবং সে গাঁ বসে আসছিলা সে গাঁয়ে বসে আসি গোটে ধোপা ধরে ভিতরে বসে এবং দোকানের ভিতরে বসে যাই গোটে সে নীলবর্ণ কুণ্ড থাকা এবং সে নীলবর্ণ কুণ্ড ভিতরে সে গাড়ি পাতা নিয়ে কুণ্ড ভিতরে পড়ে গেল এবং যেহেতু কুণ্ড সে বাইরে আসা তার শরীর সম্পূর্ণ ভাবে নীলবর্ণ হয়ে গেল এবং সে যেতেবেলে বাহার ঘুরিবাকে আসিলা সেতেবেলে তার সাই ভাই মানে সুগাল ভাই মানে সেমান দেখি আশ্চর্য হলে এবার অন্য মানে মধ্যে দেখি আশ্চর্য হলে কারণ এই কথা এই দিবসে দেখিলেন তো সেমানঙ্କ ভিতরে গোটে খরচমান সৃষ্টি হলো এবং সমস্ত যাইকি পশুমান রাজা সিংহ কহিলে যে এই কথা ভাবে এক বিচিত্রাকৃতি জীব আম মধ্যে আসি পৌঁছেছে এবং সিংহ মধ্য কেটে জীবমানঙ্কু দেখি সেই সেই জীব পাখে আসি পৌঁছা দেখি নীলবর্ণর সুগাল তাহলে যাই পৌঁছা পর্যন্ত তুমি কে কেউ আসছি না মুঁ আসিছি ভগবানঙ্କ আদেশে মুঁ শত্রু আসিছি এবং মুঁ হচ্ছে তোমাদের সমস্তঙ্কর রাজা তেমন তুমি মতো রাজপথে ভরণ করিলে তেমন মুঁ তোমাদের শাসন করি তেমন সমস্তে তাহা গ্রহণ করে কারণ সে প্রকার যোগ সেরা ভোগ করে দেখিলে তেমন সে সুগাঙ্কু সেরা সিংহাসনে বসাইলে এবং তার নিয়ম অনুসারে সেমান সব শাসি পাইলে কিন্তু সুগাঙ্কর গোটে বক্রকৃতি অছি
যে তাঙ্কর প্রত্যেক প্রহরে সেমানে ভুকন এবং যেতবে প্রথম প্রহর হেলা তার সোগা ভাইবার সব ভুকিবা আরম্ভ কলে। ইয়ে যেতবে সিংহাসনে বসিকি সে বহু প্রকার চেষ্টা কলা তাঙ্কু নিয়ন্ত্রণ করিবার পাই তার ভুকিবাকে নিয়ন্ত্রণ করিবার পাই কিন্তু সে কৌশল প্রকার ভাবে প্রথম প্রহর ভুকিবাকু সে নিয়ন্ত্রণ হইবে এবং দ্বিতীয় প্রহরে যেতবে তাই ভাইবার সব ভুকিলে সেতবে মধ্যে বহু কষ্ট স্বীকার করে সে নিয়ন্ত্রণ কলা কিন্তু তৃতীয় প্রহরের লোক সে নিয়ন্ত্রণ হইপারলা নাই। তারপরে সে সঙ্গে সঙ্গে সিংহাসনরু ছুটি আসি সে তাঙ্কর ভাই মানুষ সহ ভুকে 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 এবং সমস্ত জানিপারলে এটা গোটে সুবেলাটা কিন্তু ইয়ে আসি মৃত্যু রাজা বলে করছে এবং সমস্তঙ্কর সমস্ত শাসন করছে সমস্ত বেড়েছি তাকে সেটি মারিবে। সেগুলো সাথে বর্তমান কলিযুগের যে প্রকৃত পক্ষে শূদ্র সে আজকে রাজ সিংহাসন দেব প্রকৃত পক্ষে তার যোগ্যতা নাই শাসন করিবার কিন্তু সে নিজের শাসক বা সিংহাসনে সে অধিষ্ঠিত হয়েছে এবং শূদ্র মানে কোন শাসন করিবে বৈদিক মহারাজ যে হচ্ছেন ক্ষত্রিয় এবং সে ছিল ভগবানের ভক্ত তেমন ভগবানের নিয়ম অনুসার শাসন করতে আমরা ভাগবত লিখবার অবসর ভাগবত রাজা মহারাজ সব বর্ণনা দিয়েছি যুধিষ্ঠ মহারাজের কথা কুহাযাইছি প্রহ্লাদ মহারাজের কথা কুহাযাইছি যোগ মহারাজের কথা কুহাযাইছি অমরেশ মহারাজের কথা কুহাযাইছি এমানে যে রাজা ছিল এমানে ছিল সমস্ত ভগবানের ভক্ত এবং ভগবানের নিয়ম অনুসারে আমাদের রাজ্য শাসন করতে তো সে সময়ে সমগ্র পৃথিবী যাহাকে ভারতবর্ষ বলে সমগ্র পৃথিবী বুঝাউছিল তো সমস্তে সুন্দর ভাবে রাজ্য আনন্দরে রয়েছে কোনো সময় দুঃখ সুখ শোক ইত্যাদি নথিলা কারণ ভগবানের নিয়ম অনুসারে সমস্ত শাসিত হচ্ছে। সেই ভাবে কলিযুগ মহারাজ মধ্যে ভগবানের একটা শুদ্ধ ভক্ত তেমন সে যেতবে শাসন করছেন গোটে ক্ষেত্রীয় আছে দাবি এবং দোষ প্রকট হয়েছে সেতবে সে অবসরে খোঁজ হয়ে কি তাকে খর্ব সাহায্যে তাকে মারিবা পাই উঠে গেলে তো সেতবে সেই যে ক্ষেত্রীয় বসাধারী ব্যক্তিটি সঙ্গে সঙ্গে সে তার প্রসারটি কমাই দেলা এবং সে প্রকৃত মহারাজ ভারত করিবেন কিন্তু প্রকৃত সে ক্ষেত্রীয় নুহ সে হচ্ছে শূদ্র এবং সে শূদ্রটি কহিলা যে মুখ প্রকৃত পক্ষে কলিযুগ আপনার বর্তমান যুগ শেষ হয়েছি আপনার যুগ শেষ হয়েছি বর্তমান কলিযুগ তো মু বর্তমান আসুছি এবং মতে আপনার স্থান দিন মতে আপনার নিশ্চিত ভাবে স্থান প্রদান করিবে তো আপনার স্থান তেমনি তোমার শরণাগত জন রাজাঙ্ক নিকট হুয়ে সেপরে রাজাঙ্ক কর্তব্য হচ্ছে শরণাগতকে সুরক্ষা দেওয়া এবং শরণাগতকে স্থান তেমন পরিচিত মহারাজ সদস্য শরণাগতকে স্থান প্রদান করে এবং সেতবে সে চারিটি স্থান পরিচিত মানুষ সে সুন্দর সে ব্যক্তি চারিটি স্থান মানুষ সে চারিটি স্থান হল দ্রুত পান স্ত্রী সোনা দ্রুত কহিলে তাস পশা জুয়া লকলি ইত্যাদি খেলাড়ি এই চারিটি বর্তমান বিভিন্ন স্থানে সে তখন সে দ্রুত ক্রীড়ায় রহিবা পাই স্থান মানুষ এবং তারপরে যেগুলি মাদক দ্রব্য সেবন হচ্ছে মদ্যপান ধূম্রপান পান বিড়ি সিগারেট গুড়াপ চা কফি মদ গঞ্জি অফিম ইত্যাদি সব যে পান এই স্থান রহিবা পাই সে স্থান লাগে। তারপরে স্ত্রী যেটি অবৈধ স্ত্রী সঙ্গ যেটি অবৈধ স্ত্রী সঙ্গ করাযাচ্ছি স্ত্রীটা গোটে উপভোগ সামগ্রী বলে ভাবিকি সেটি স্ত্রীকে গোটে খেলা বলে ভাবিকি তা সহিত সম্পর্ক রক্ষা করাযাଉଛି সেই প্রকার স্থানରେ ରହିବା ପାଇଁ ସେ ସୁନ୍ଦରୀ ସ୍ଥାନ ରହିଛି ଏବଂ ତାପରେ ହେଉଛି ସୁନା ବା ନିରୀହ ପଶୁପକ୍ଷୀ ମାନଙ୍କୁ ଯୋଗ ହତ୍ୟା କରାଯାଉଛି ତେଣୁ ଏହି ଚାରିଟି ସ୍ଥାନ ପରି ପ୍ରଥମେ ମାଗିଲେ ପରିଚିତ ମହାରାଜ ତେଣୁ ପରିଚିତ ମହାରାଜ ଥିଲେ ଧର୍ମରାଜ ଏବଂ ପରିଚିତ ମହାରାଜ ଭଗବାନଙ୍କ ନିୟମ ଅନୁସାରେ ଶାସନ କରୁଥିବା ହେତୁ ସେ କହିଲେ ମୋ ରାଜ୍ୟରେ ଏହି ଚାରିଟି ସ୍ଥାନ ନାହିଁ ତେଣୁ ମୁଁ ତୁମକୁ କୌଣସି ପ୍ରକାର ଭାବରେ ଏହି ସ୍ଥାନ ଦେଇପାରିବି ନାହିଁ ତେଣୁ ସେତେବେଳେ କଳି ପୁଣି ଆଉ ଗୋଟିଏ ଏକ ସ୍ଥାନ ହେଉଛି କଳି ହେଉଛି ବହୁତ ଚତୁର କଳି ହେଉଛି ବହୁତ ଚତୁର ତେଣୁ ସେ ଆଉ ଗୋଟିଏ ସ୍ଥାନ ଆଉ ଯେଉଁଟା ପଞ୍ଚମ ସ୍ଥାନ ସେ ପଞ୍ଚମ ସ୍ଥାନ ହେଉଛି କେଉଁଟା ନା ସେଇଟା ହେଉଛି ସୁନା ସୁବର୍ଣ୍ଣ ସୁବର୍ଣ୍ଣ ସେ ପଞ୍ଚମ ସ୍ଥାନ ମାଗୁଛି ପୁନଶ୍ଚ ଯାଚ ମାନାୟ ଯାତ ରୂପ ମଦାତ୍ ପ୍ରଭୁ ପୁନଶ୍ଚ ଯାଚ ମାନାୟ ଯାତ ରୂପ ମଦାତ୍ ପ୍ରଭୁ ରଜ ବୈରଞ୍ଚ ପ୍ରଥମୃତ ମଦ କାମ ରଜ ବୈରଞ୍ଚ ପଞ୍ଚମ ପୂର୍ବ ବର୍ଣ୍ଣିତ ଚତୁର୍ଥ ସ୍ଥାନ ପାଇ ସୁଦ୍ଧା ପରେ ସ ସର୍ବଦେବ କହିଲେ ମହାରାଜ ସେହିପରି ସୁବର୍ଣ୍ଣ ରୂପକ ପଞ୍ଚମ ସ୍ଥାନ ପ୍ରଦାନ କରେ। ତେଣୁ ଏତଦ୍ୱାରା କହିବୁ ମିଥ୍ୟା ମିଥ୍ୟା ଅହଙ୍କାର ସ୍ତ୍ରୀ ସଂଗଜନିତ କାମ ରଜମଣା ହିଂସା ସହିତ ପଞ୍ଚମ ସ୍ଥାନ ହେଉଛି ଶତ୍ରୁତା। ତେଣୁ ଏଇ ଯେଉଁ ଚାରିଟା ସ୍ଥାନ ତା ସହିତ ଶତ୍ରୁତା ଏଇ ପାଞ୍ଚଟି ସ୍ଥାନ ସୁବର୍ଣ୍ଣରେ ଅଛି। ତେଣୁ କହିଲ ଏକ ବରପ୍ରାର୍ଥନ ତାତ୍ପର୍ଯ୍ୟ ହେଲା ଉତ୍ତର ଚତୁର୍ବେଦ ଅଧମ ଅଧର୍ମ ଚାରୋଟି ସ୍ଥାନରେ ପୃଥକ ପୃଥକ ଭାବରେ ବିରାଜିତ ଥାଇପାରେ ବା ନଥାଇପାରେ। ତେଣୁ ପୂର୍ଣ୍ଣ ପ୍ରାର୍ଥନାରେ ସେ ଏପରି ଏକ ସ୍ଥାନ ହେଇଗଲା ଯେଉଁଠାରେ ଉକ୍ତ ଚାରି ପ୍ରକାର ଅଧର୍ମ ଏକ ସ୍ଥାନରେ ଥିଲା ଯେଉଁଟା ହେଉଛି ସୁବର୍ଣ୍ଣ। ସୁବର୍ଣ୍ଣରେ ଏହି ଚାରିଟା ସ୍ଥାନ ଏକ ସ୍ଥାନ ରହିଛି। ଏତଦ୍ୱାରା କଳି ମହାରାଜ କୈତୁକର ସାମ୍ରାଜ୍ୟର ତା ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରୟାସ କଲା। ଅର୍ଥାତ୍ ସକ୍ରିୟ ସମୟରେ ରାଜା ହିସାବରେ ତାର କାର୍ଯ୍ୟ ସେ ଆରମ୍ଭ କଲା। ଏଠାରେ ସ୍ପଷ୍ଟ ଭାବରେ ଅନୁମାନ ଯେ କଳିଯୁଗର ଅର୍ଥ ହେଉଛି ଶାସନଗତ ଅବ୍ୟବସ୍ଥା ଓ କଳ। ଏହାର ମୂଳ କାରଣ ହେଉଛି ଅଯୋଗ୍ୟ ଲୋକମାନେ ଶାସନ ରାଜ୍ୟକୁ ଯିବା। ଯେଉଁମାନେ ଶୁଦ୍ଧ ଅର୍ଥାତ୍ ନିତସ୍କରଣୀୟ ଲୋକ ଯେଉଁମାନେ ଜୀବନରେ କୌଣସି ଆଧ୍ୟାତ୍ମିକ ମହତ୍ତ୍ୱ ଆକାଂକ୍ଷା ନାହିଁ ସେମାନେ ଶାସନ ରାଜ୍ୟକୁ ଯିବା ଦ୍ୱାରା ଏ ପ୍ରକାର ଅବ୍ୟବସ୍ଥା ଓ କଳହ ଦେଖାଯାଉଛି। ଏମାନେ ଶାସନ କଳରେ ରହିବା ଦ୍ୱାରା ପ୍ରଥମେ ଗାଧୀ ଆଉ ବ୍ରାହ୍ମଣ ସଂସ୍କୃତିକୁ ନଷ୍ଟ କରାଦି କରିବେ। ତେଣୁ ଏମାନେ ଗାଧୀଙ୍କୁ ସୁରକ୍ଷା ଦେଉନାହାନ୍ତି ଏବଂ ବହୁ କୌଣସି ଖାନା କରି ଚାଲିଛି ଖରା ଚାଲିଛି ଏବଂ ନିରୀହ ପଶୁମାନଙ୍କୁ ସେଠାରେ ହତ୍ୟା କରାଯାଉଛି ଏବଂ ବ୍ରାହ୍ମଣଙ୍କ ସଂସ୍କୃତିକୁ ମଧ୍ୟ ନଟଗାମୀ ମାନେ କରିବେ ଏବଂ ଉପଯୁକ୍ତ ବ୍ରାହ୍ମଣମାନଙ୍କର ଏମାନେ ସୁରକ୍ଷା ପ୍ରଦାନ କରୁନାହାନ୍ତି। ଏହା ଭଗବତ ନିୟମ ଉପରେ ଆଧାରିତ ଗରିବ ବର୍ଣ୍ଣାଶ୍ରମ ଉପରେ ଗରିବ ହେଉଛି ପ୍ରଥମ ଆକ୍ରମଣ। ତେଣୁ ଗରିବ ପ୍ରଥମେ ଆକ୍ରମଣ କରିଛି ଗାଧୀ ଏବଂ ବ୍ରାହ୍ମଣମାନଙ୍କୁ। ଫଳରେ ଜନସାଧାରଣଙ୍କ ମଧ୍ୟରେ ଯେ ବ୍ରାହ୍ମଣ ଯେତେ ଶିକ୍ଷା ଦୀକ୍ଷା ଲାଭ କରିଛି କିନ୍ତୁ ଶୁଦ୍ର କୂଳରେ ଜାତ ସେ ଶୁଦ୍ର ବୋଲି କୁହାଗଲା। ଯେ ଶୁଦ୍ର କୂଳରେ ଜାତ ହେଇଛି କିନ୍ତୁ ସବୁ ପ୍ରକାର ବ୍ରାହ୍ମଣ ଯେତେ ଶିକ୍ଷା ଦୀକ୍ଷା ଲାଭ କରିଛି କିନ୍ତୁ ତାକୁ ଶୁଦ୍ର ବୋଲି କୁହାଯାଉଛି। ଯେମିତି ଆମର କୁହାଯାଇଛି ଜଗନ କୂଳରେ ହରିଦାସ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସେ ହେଉଛନ୍ତି ମହାପ୍ରଭୁଙ୍କର ଏକ ଅନନ୍ୟ ଭକ୍ତ ଏବଂ ସେ ହେଉଛନ୍ତି ବ୍ରହ୍ମା। ଯେମିତି ହରିଦାସ ଉପରେ ଏଇ ଗରାକୃଷ୍ଣ ଜନ୍ମଗ୍ରହଣ କରିଥିଲେ ଦିନକୁ ସେ ଭଗବାନଙ୍କର ଜମନ ହେଇକି ମଧ୍ୟ ଦିନକୁ ତ୍ରିଲୋକ ନାମ ଉଚ୍ଚାରଣ କରୁଥିଲେ ଏବଂ ଯେଉଁଥିପାଇଁ ବ୍ରାହ୍ମଣ ସମାଜରେ ସେତେବେଳେ ବ୍ରାହ୍ମଣ ସମାଜରେ ବହୁ ପ୍ରକାର ଭାବରେ ବିପାଦ ସୃଷ୍ଟି ହେଲା। କହିଲେ ଗୋଟେ ଜମନ ଆସି କ'ଣ ସେ ହିନ୍ଦୁଦେବ ତାଙ୍କ ନାମ ନେଇ କ'ଣ ଏତେ ସୁନ୍ଦର ଭାବରେ କ'ଣ ସେ ତ୍ରିଲୋକ ନାମ ଉଚ୍ଚାରଣ କରୁଛି ସେ ଆମ ବ୍ରାହ୍ମଣ ସମାଜକୁ ପଦଭ୍ରାନ୍ତ କରିବ। ତେଣୁ ସେମାନେ ତାଙ୍କୁ କ'ଣ କଲେ ବ୍ରାହ୍ମଣ ସମାଜର ଲୋକମାନେ ତାଙ୍କୁ ଡାକିବେ ହରିଦାସ ଡାକି କହିଲେ ଯେ ତୁମେ କ'ଣ ଏଇ ଭାବରେ ତ୍ରିଲୋକ ନାମ କ'ଣ ଉଚ୍ଚାରଣ କରି ତୁମେ କ'ଣ କହୁଛ ଯେ ସମସ୍ତେ ନାମ ଉଚ୍ଚାରଣ କରି ସୁନ୍ଦର ହେଇଯିବ ବୋଲି ପବିତ୍ର ହେଇଯିବ ବୋଲି ଏହାକୁ କୌଣସି ପ୍ରମାଣ କେଉଁଠି ଅଛି। ସେଠୁ ହରିଦାସ ଏହାକୁ କହିଲେ ଯେ ଏ ଯେଉଁ ପଶୁ ପକ୍ଷୀ କୀଟ ତଳୁ ଏମାନଙ୍କର କହିବାର ଯୋଗ୍ୟତା ନାହିଁ ବା ଏମାନେ କହିପାରିବେ ଏମାନଙ୍କର ବାକ୍ସକ୍ତି ନାହିଁ କିନ୍ତୁ ଏମାନେ ଶ୍ରବଣ କଲେ ମଧ୍ୟ ଭଗବାନଙ୍କ ଦିବ୍ୟ ନାମ ଏମାନେ ତାଙ୍କର ନିଜ ଜନରେ ଉଦ୍ଧାର ହେବେ ଏହା ଶାସ୍ତ୍ରର ବର୍ଣ୍ଣନା ଦିଆଯାଇଛି। ପଶୁ ପକ୍ଷୀ କୀଟ ଆଦି ବଳିତେ ନାପାରେ ଶୁଣିଲେ ନେଇ ହରିନାମ ତାରା ସବ୍ୟ କରେ ଜପିଲେ ନେଇ ହରିନାମ ଆପଣ ସେ କରେ ଉଚ୍ଚ ସଂକୀର୍ତ୍ତନଙ୍କର ବର ଉପକାର। ଏଇ କଥା ପ୍ରକାଶ ଠାକୁର କହିବେ ବ୍ରାହ୍ମଣମାନଙ୍କୁ ଯେ ପଶୁ ପକ୍ଷୀ କୀଟ ଇତ୍ୟାଦି ଏମାନଙ୍କର କହିବାର ଶକ୍ତି ନାହିଁ କିନ୍ତୁ ଏମାନେ ଶୁଣିବାର ଶକ୍ତି ଅଛି ଏମାନେ ଶୁଣିପାରିବେ। ତେଣୁ ଯେତେବେଳେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତିତ ହେଉଛି ସେତେବେଳେ ସେମାନେ ସେମାନଙ୍କୁ ଶ୍ରବଣ କରୁଛନ୍ତି ଏବଂ ଏହାକୁ ଶ୍ରବଣ କରିବା ଦ୍ୱାରା ସେମାନଙ୍କର ଜୀବନ ଉଦ୍ଧାର ହେଉଛି। ତେଣୁ ଏହା ହେଉଛି ଜୀବନ ଉଦ୍ଧାର ଏକ ପନ୍ଥା। ଯେଉଁମାନେ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ କରୁଛନ୍ତି ସେମାନଙ୍କୁ ଆଜିକାଲି ଲୋକମାନେ ସବୁ କ'ଣ କହୁଛନ୍ତି ନା ଯେ ଏମାନେ କୌଣସି ପ୍ରକାର ଭାବରେ ଏମାନଙ୍କର ପରାଙ୍ଗ ପୃଷ୍ଟ ଅଙ୍ଗ ଉପରେ ନିର୍ଭର କରି ଦେଉଛନ୍ତି ଏମାନଙ୍କର କୌଣସି ଧନ୍ଦା ନାହିଁ। ଯେତେବେଳେ ମହାପ୍ରଭୁ ହରିନାମ ସଂକୀର୍ତ୍ତନ କରୁଥିଲେ ସେତେବେଳେ ମଧ୍ୟ ଏହି ପ୍ରକାର କଥା କୁହାଯାଉଛି। ତେଣୁ ବର୍ତ୍ତମାନ ମଧ୍ୟ ଦେଖନ୍ତୁ ଏ ହରିନାମ ସଂକୀର୍ତ୍ତନ କେତେ ଲୋକଙ୍କର ଆଗ୍ରହ ଅଛି। ନାମ ସଂକୀର୍ତ୍ତନ କରିବାକୁ ଗଲେ ବର୍ତ୍ତମାନ କେବଳ ଭକ୍ତମାନେ ହିଁ ଯାଉଛନ୍ତି ଏବଂ ସେତେବେଳେ ମଧ୍ୟ ଲୋକମାନଙ୍କର ଆଗ୍ରହ ନାହିଁ ଏବଂ ସେମାନେ ଭାବୁଛନ୍ତି ଏଇଟା ହେଉଛି ଯେଉଁମାନଙ୍କର କାମ ଧରେ କିଛି ନାହିଁ ସେମାନେ ଏଇ କାମ କରନ୍ତି ସେମାନେ ହିଁ କେବଳ ରାସ୍ତାରେ ପାଳନ କରି ଭକ୍ତ କରନ୍ତି। ତେଣୁ ଏମାନେ ପ୍ରକୃତରେ କ'ଣ ଏମାନେ ଜୀବନ ଉଦ୍ଧାର କରିବେ ଏଇ ଲୋକମାନଙ୍କର ସମାଜର କଲ୍ୟାଣ କ'ଣ କରିବେ କିନ୍ତୁ ପ୍ରକୃତ ପଟେ ଶାସ୍ତ୍ରରେ କ'ଣ କୁହାଯାଇଛି ଦେଖନ୍ତୁ ଶୁଣନ୍ତୁ ଅଭିଜାତ ଶୁଦ୍ରାଚାର ଯେଉଁ ଭାବ ଭଜନ୍ତି ମାନେ ଅନନ୍ୟ ଭାବ ସାଧୁଦେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ଭଗବତ୍ଗୀତାରେ ଅଭିଜାତ ଶୁଦ୍ରାଚାର ଯେତେବେଳେ ପାପୀ ବା ଯେତେବେଳେ ଦୁରାଚାରୀ କରା ନାହିଁ
ସେତେବେଳେ ଭଗବାନଙ୍କ ଦୀର୍ଘ ନାମ ଉଚ୍ଚାରଣ କରୁଛି, ସାଧୁରେ ରସ ମନ୍ତବ୍ୟ, ସେ ସାଧୁ ରୂପେ ପରିଗଣିତ ହେଉଛି, ଆଉ ସମ୍ୟକ ବ୍ୟବସ୍ଥିତ ଅଛି ଏବଂ ସେ ସାଧୁ ରୂପେ ପରିଗଣିତ ହେଉଛି। ସେତେବେଳେ ଆମର ଭାଗବତରେ କୁହାଯାଇଛି, ତୃତୀୟ ସ୍କନ୍ଧ ଭାଗବତରେ ପରୀକ୍ଷିତ ହୋଇସାରି ଦେବଭୂତି କହୁଛନ୍ତି, ତାଙ୍କ ପୁତ୍ର ଅଭିନବଙ୍କୁ କହୁଛନ୍ତି, ଅହୋ ବତ୍ ସ୍ୱପ୍ରଚଳିତ ହରିଆନ ଯତ୍ ଜିହ୍ୱାଙ୍କର ବର୍ତ୍ତତେ ନାମ ତୁଭ୍ୟମ ତେକୁ ତପସ୍ତେ ଜୁହୁ ସସ୍ମୁ ରାଜ୍ୟା ବ୍ରହ୍ମଣ ଉଚ୍ଚୁ ନାମ ବୁଲନ୍ତି ଦେବେ। ଦେବଭୂତି କହୁଛନ୍ତି ତାଙ୍କ ପୁତ୍ରକୁ ଜାଣିଛନ୍ତି, ସେ ପୁତ୍ର ହେଉଛନ୍ତି ଭଗବାନ, ଏବଂ ସେ କହୁଛନ୍ତି ହେ ପୁତ୍ର ଆପଣଙ୍କର ନାମ କେତେ ଶକ୍ତିଶାଳୀ ରଖନ୍ତୁ, ତମ ଆହା ସ୍ୱପ୍ରଚଳିତ ହରିଆନ ଚଣ୍ଡାଳପୁର ଯାଇକି ମଧ୍ୟ ଯତ୍ ଜିହ୍ୱାଙ୍କ ବର୍ତ୍ତତେ ନାମ ତୁଭ୍ୟମ ଯେତେବେଳେ ଆପଣଙ୍କର ନାମ ଏଇ ଜିହ୍ୱାରେ କୀର୍ତ୍ତିତ ହେଉଛି ବା ଜିହ୍ୱା ଯେତେବେଳେ କୀର୍ତ୍ତିତ ହେଉଛି ତେକୁ ତପସ୍ତେ ସମସ୍ତ ତପସ୍ୟାର ଫଳ ପାଇଯାଉଛି, ଜୁହୁ ସମସ୍ତ ଯଜ୍ଞ କର୍ମ ସେ ଫଳ ପାଇଯାଉଛି, ସସ୍ମୁ ସମସ୍ତ ଶାସ୍ତ୍ର ଅଧ୍ୟୟନର ସେ ଫଳ ପାଇଯାଉଛି, ଏବଂ ସେ ଆର୍ଯ୍ୟ, ସେ ଆର୍ଯ୍ୟ ହେଉଛି ଆଉ ଅନାର୍ଯ୍ୟ ହେଇକି ନାହିଁ, ଏବଂ ସେ ବ୍ରାହ୍ମଣ, ସେ ଆଉ ଶୁଦ୍ର ହେଇକି ନାହିଁ ବା ସେ ଚଣ୍ଡାଳ ହେଇକି ନାହିଁ, ତେଣୁ ସେ ହେଉଛି ପ୍ରକୃତପକ୍ଷେ ବ୍ରାହ୍ମଣ। ଏଇ କଥା ଶାସ୍ତ୍ର ଉଦ୍ଧାର କରିକି କହିଛି ଭଦ୍ରଷ୍ଟାକୁ ସମସ୍ତ ବ୍ରାହ୍ମଣ ମାନଙ୍କୁ କହିଲେ ଏବଂ ବ୍ରାହ୍ମଣ ମାନଙ୍କର ପାଟି ଏବଂ ସେଇ ହରିଦାସଙ୍କୁ ଚୈତନ୍ୟ ମହାପ୍ରଭୁ ରାମାଚାର୍ଯ୍ୟ ପଦବୀ ବ୍ୟବସ୍ଥା କଲେ, କାହିଁକି ନା ସେ ଦିନକୁ ତିନିଲକ୍ଷ ନାମ ଉଚ୍ଚାରଣ କରୁଛନ୍ତି, ଚାର୍ଯ୍ୟଶୀପ ମଧ୍ୟ କେବଳ ଭଗବାନଙ୍କ ଦିବ୍ୟ ନାମ ଉଚ୍ଚାରଣ କରୁଥିଲେ ଏବଂ ଜଗନ୍ନାଥଙ୍କ ମହାଙ୍କୁ ମନ୍ଦିରକୁ ମଧ୍ୟ ଦର୍ଶନ କରିବା ପାଇଁ ଆସୁନଥିଲେ, ବଡ଼ଦାନ ମଧ୍ୟ ମାନୁଥିଲେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ତାଙ୍କର ଇଚ୍ଛାକୁ ପୂରଣ କରିଛନ୍ତି ଏବଂ ତାଙ୍କର ଅନ୍ତିମ କାଳରେ ମଧ୍ୟ ଶ୍ରୀକୃଷ୍ଣ ଚୈତନ୍ୟ ନାମ ଦେଇକି ହରିଦାସ ରକ୍ଷା କରୁଛନ୍ତି ଏବଂ ସେ ଶରୀରକୁ ମହାପ୍ରଭୁ ନିଜେ ସମାଧି ପ୍ରଦାନ କରିଛନ୍ତି। ପୁରୀରେ ଆପଣମାନେ ଦେଖିବେ ହରିଦାସ ଠାକୁର ସମାଧି ମନ୍ଦିର ଅଛି। ତେଣୁ ଏହିଭଳି ଭାବରେ ଯେଉଁମାନେ ନିଚକୂଳରେ ଜନ୍ମଗ୍ରହଣ କରିକି ମଧ୍ୟ ଯେଉଁମାନେ ପାପାଚାରୀ ମଧ୍ୟ ସେମାନଙ୍କ ମୁଖରେ ଯେତେବେଳେ ଭଗବାନଙ୍କ ନିଜ ନାମ କେତେ ଶୁଦ୍ର ହେଇକି ନାହିଁ, ସେ ଆଉ ଚଣ୍ଡାଳ ହେଇକି ନାହିଁ, ତେଣୁ ସେ ହେଉଛି ସବୁଠାରୁ ବୃଦ୍ଧ ସ୍ଥିତିରେ ରହୁଛି, ସେ ହେଉଛି କାମ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ନିଜ ନାମ ମହିମା ହେଉଛି ଈଶ୍ୱର। ତେଣୁ ଏହି କଥା କଳିଯୁଗରେ ଶ୍ରୀମାନ ମହାପ୍ରଭୁ ଏ ଦିବ୍ୟ ନାମକୁ ଆମ ପାଇଁ ପ୍ରଦାନ କରିଛନ୍ତି, କାରଣ ଏହି ପ୍ରକାର ପାପ ପ୍ରବଳ ଭାବରେ ବୃଦ୍ଧି ହେଇଯାଉଛି, ଯାହା ଏଥିରେ କୁହାଯାଉଛି ପ୍ରାୟଣ ଅଳ୍ପାୟୁଷ, କଳିଯୁଗ ଲୋକମାନଙ୍କର ଆୟୁଷ କମ୍ ହେଇଛି, କଣ କ'ଣ ପାଇଁ ନା ଧର୍ମର ତିନି ପାପ, ସତ୍ୟ ଯୁଗରେ ଧର୍ମର ଚାରି ପାପ ବିଭୂତି ଥିଲା, ତପ ଶୌଚ ଦୟା ଏବଂ ସତ୍ୟ, ତପସ୍ୟା ପବିତ୍ରତା ଏବଂ ଦୟା ସତ୍ୟ, ତ୍ରେତା ଯୁଗରେ ଗୋଟିଏ ତପସ୍ୟା ନଷ୍ଟ ହେଲା, କ'ଣ ଗର୍ବ ହିରଣ୍ୟାକ୍ଷ ଏବଂ ହିରଣ୍ୟାକ୍ଷ ଯୋଉ ସତ୍ୟ ଯୁଗରେ ଆସିଛନ୍ତି ଅସୁରମାନେ ସେମାନଙ୍କର ଗର୍ବ ଯୋଗୁଁ ତପସ୍ୟା ରୂପରେ ଦୁର୍ବୃତ୍ତି ନଷ୍ଟ ହେଇଗଲା। ତାପରେ ଏମାନେ ଯେ ଦ୍ରୌପଦ ଯୁଗରେ ଯୋଉ ଦୁର୍ଯ୍ୟୋଧନ ଏବଂ ଦୁଶାସନ ଦ୍ରୌପଦୀଙ୍କୁ ଯୋଉ ବିବେଚନା କଲେ ଗୁରୁ ରାଜସଭାରେ, ଯୋଉ ରାଜସଭାରେ ପିତାମହ ଭୀଷ୍ମ ଅଛନ୍ତି, ଗୁରୁ ଦ୍ରୋଣ ଅଛନ୍ତି, ଧୃତରାଷ୍ଟ୍ର ଅଛନ୍ତି ଏବଂ ପାଣ୍ଡବ ଅଛନ୍ତି, ସେ ରାଜସଭାରେ ଦ୍ରୌପଦୀଙ୍କୁ ସେ ବିବେଚନା କରାଗଲା, କାରଣ ଏଇ ଯୋଉ କାର୍ଯ୍ୟ କରାଗଲା ସେଥିପାଇଁ ପବିତ୍ରତା ଲୋକ ଶୌଚ ତା ଲୋକ ଏକ ବାଦ ଦିଅନ୍ତୁ ନଷ୍ଟ କରିବା। ତାପରେ ଦୟା ରୋଗ ଏକ ମାସ ଯୁଗରୁ ଯୋଉ ନଷ୍ଟ ହେଇଗଲା କଳିଯୁଗରେ, କାରଣ ମାଦକ ଦ୍ରବ୍ୟ ସେବନ ଏବଂ ଦୟା ଯୋଉ ଲୋକମାନେ ଆଜି ଏତେ ନିର୍ଦ୍ଦୟ ହେଇଛନ୍ତି, ଲୋକ ସାଧାରଣ କଥାରେ ଲୋକ ମାରି ଦେଉଛନ୍ତି, ଉପମାସୀ ମାନିଲା ଭଳି ମଣିଷକୁ ମାରି ଦିଆଯାଉଛି, ତେଣୁ ଦୟା ରୋଗ ଏକ ମାସ ବିଭୂତି କଳିଯୁଗରେ ନଷ୍ଟ ହେଇଯାଇଛି। ତେଣୁ ଏକ ମାସ ବିଭୂତି ରହିଛି ଧର୍ମ, ଏକ ମାସ ବିଭୂତି ରହିଛି କଳିଯୁଗରେ, ତାହା ହେଉଛି ସତ୍ୟ। ତେଣୁ ଏଇ ଯୋଉ ସତ୍ୟଟା ରହିଛି କେଉଁଠି ରହିଛି, ସତ୍ୟଟା ରହିଛି ଯେତେବେଳେ ଜଣେ ଲୋକ ମୃତ୍ୟୁବରଣ କରୁଛି, ଲୋକମାନେ ଶ୍ମଶାନକୁ ତାକୁ ନେଇକି ଯାଉଛନ୍ତି, ସେତେବେଳେ କ'ଣ କହୁଛନ୍ତି ଲୋକମାନେ, ରାମ ନାମ ସତ୍ୟ ହେ ଏବଂ ହରି ନାମ ସତ୍ୟ ହେ, ସେତେବେଳେ ଲୋକମାନେ ଭଗବାନଙ୍କ ନାମ ଉଚ୍ଚାରଣ କରୁଛନ୍ତି, କିନ୍ତୁ ବଞ୍ଚିଥିଲା ଅବସ୍ଥାରେ କେହି ଉଚ୍ଚାରଣ କରୁନାହାନ୍ତି, କାରଣ ତ ଜୀବନରେ ଆମେ ଯେତେ ବଞ୍ଚିଛୁ ଆନନ୍ଦରେ ବଞ୍ଚିବା, ମରିରେ ଥିବ ଯେତେ ଦିନ ଆନନ୍ଦ କରୁଥିବ ମନ, ଯାବତ୍ ଚିରତ୍ ସୁଖମ୍ ଧୀରେ ଗୁଣମ୍ କୃତ୍ୱା ଯେତେ ଦିନ ପର୍ଯ୍ୟନ୍ତ ଶରୀର ଅଛି ସେତେ ଦିନ ପର୍ଯ୍ୟନ୍ତ ଆନନ୍ଦ କର, କଣ କହିବେ ନା ଋଣଙ୍କ ଏଠି ଘିଅ ଖା ଋଣଙ୍କ ଭେଦଙ୍କୁ କହିବେ ସେ ଯାହା ଘିଅ ଖାଇବା କଥା କହିଛନ୍ତି ସେ କହିଲେ ଆମିଷ ନିଶାନ୍ତ ସେବନ କରିବା କଥା କିନ୍ତୁ ମରିଯିବ ଲୋକମାନେ ତାପରେ ଆଉ ଉନ୍ନତି ଖାଇବା ବ୍ୟବସ୍ଥା ହେଇଯାଉ ରାମ ନାମରେ ଆଳସୀ ଭୋଜନରେ ହୁସିଆ ରାମ ନାମ କୃଷ୍ଣ ନାମ ଯେତେବେଳେ ଆଳସ୍ୟ ଆସିଯାଉଛି ଖାଇବା ବ୍ୟବସ୍ଥା ହବ ପିଟା ବଡ଼ା ଆରମ୍ଭ ହେଇଯାଉଛନ୍ତି ଯେଉଁମାନେ ନଥିଲେ ଟିକେ ସେମାନେ ଆମକୁ ଆମେ ଖାଇବାକୁ ଏଇଟା ହଉଛି ନା ନାହିଁ ଏଇଟା ହଉଛି ଅବସ୍ଥା ଲକ୍ଷଣ ତେଣୁ ଆଳସ୍ୟ ପରାୟଣ ଲୋକ ହେଇଯାଉଛନ୍ତି ବା ଯେଉଁମାନେ ପ୍ରକୃତ ପକ୍ଷେ କୌଣସି ପ୍ରକାର ଆଳସ୍ୟ ପରାୟଣ ନୁହନ୍ତି ସେମାନଙ୍କୁ ଏଇ ଶିକ୍ଷାଟା ବର୍ତ୍ତମାନ ଯେଉଁ ଜଳବିଦ୍ୟା ଶିକ୍ଷା ଦିଆଯାଉଛି ସେମାନେ ମାତ୍ର ଆକର୍ଷିତ କରି ଦିଆଯାଉଛି ପ୍ରକୃତ ପକ୍ଷେ ଆଜିର ଶିକ୍ଷାର ମୂଲ୍ୟ କ'ଣ ଆଜିର ଶିକ୍ଷା ପ୍ରକୃତରେ ଦିଆଯାଉଛି ଆମର ଏଇ ଇନ୍ଦ୍ରିୟ ତୃତୀୟ ଶିକ୍ଷା ଏ ଇନ୍ଦ୍ରିୟ କିଭଳି ଆମେ ତୃପ୍ତି କରିବା ସେଇ କଥା ହିଁ ଶିକ୍ଷା ଦିଆଯାଉଛି ଜଳ ବିଦ୍ୟା ଲୋକ ମାୟାର ବୈଭ ତୋମାର ଭଜନ ବାଧା ମୋହ ଜନମିଳା ଅନିତ୍ୟ ସଂସାରେ ଜୀବନ କରାଏଗା ଯୋଉ ଜଳବିଦ୍ୟା ଆଜିକାଲି ଯୋଉ ଶିକ୍ଷା ଦିଆଯାଉଛି ସେ କ'ଣ କରାଯାଉଛି ନା ଆମମାନଙ୍କୁ କେବଳ ଗ୍ରଧ କରିଦେଇଛି ଆଉ ଭଗବାନଙ୍କ ଭଜନ କରିବା ମାର୍ଗରୁ ଆମକୁ ପଥଭ୍ରଷ୍ଟ କରିଦେଇଛି କାହିଁକି ନା ଆମେ କିନ୍ତୁ ଭଲରେ ଖାଇବା କିନ୍ତୁ ଭଲରେ ପିନ୍ଧିବା ଭଲରେ କିନ୍ତୁ ଆତ୍ମରକ୍ଷା କରିବା ଏବଂ ମୈଥୁନ କ୍ରିୟା କରିବା ଏଇ ଚାରିଟା କଥା ହିଁ ଆମକୁ ଏଇ ବିଦ୍ୟା ଶିଖାଉଛି ତେଣୁ ସେଥିପାଇଁ ଏ ବିଦ୍ୟା ହେଉଛି ଜଳ ବିଦ୍ୟା ଏବଂ ଏ ବିଦ୍ୟା ପ୍ରକୃତ ପକ୍ଷେ ଆମମାନଙ୍କୁ ମାର୍ଗଭ୍ରଷ୍ଟ କରିଛି ମୋହ ଜନମିଳା ଅନିତ୍ୟ ସଂସାର ଏଇ ଯୋଉ ଅନିତ୍ୟ ସଂସାର ଯାହା ନିତ୍ୟ ନୁହେଁ ସଂସାର ସେ ସଂସାରରେ ଆମକୁ ଗ୍ରଧ କରିଦେଇଛି ଆମେ କିଭଳି ବଞ୍ଚିବା କେମିତି କଠିନ ପରିଶ୍ରମ କରିବା ଆମ ପରିବାର ଲୋକମାନଙ୍କୁ ଆନନ୍ଦ ପ୍ରଦାନ କରିବା ଏଇଥିପାଇଁ ଆମ ଜୀବନଟା ନଷ୍ଟ କରିଦେଉଛି ଜୀବନଟା ଗୋଟେ ଗ୍ରନ୍ଥ ପରିଣାମ କିନ୍ତୁ ମହାପ୍ରଭୁ ପ୍ରକୃତ ପକ୍ଷେ ବିଦ୍ୟାକୁ କହିଲେ ଯେ ଇଏ ହେଉଛି ପ୍ରକୃତ ବିଦ୍ୟା ସା ବିଦ୍ୟା ତନ୍ ମନ୍ଦିର ଜୟା ବିଦ୍ୟା ବଧୁ ଜୀବନ ବିଦ୍ୟାଟା ଗୋଟେ ହେଉଛି ବହୁ ସଦୃଶ ଯେହେତୁ ଗୋଟେ ବିବାହିତ ସ୍ତ୍ରୀ ସେ ତା ଯାଏ ଶାଶୁଘରକୁ ଯାଏ ବିବାହ କରିକି ତା ଶାଶୁଘରକୁ ଯାଉଛି ବଡ ସାଙ୍ଗରେ ସେତେବେଳେ ସେ କିଭଳି ଭାବରେ ଯାଉଛି ନମ୍ରତା ପୂର୍ବକ ଲୋଢ଼ଣା ପକେଇଛି ମୁଣ୍ଡରେ ଏବଂ ନଈ ନେଇକି ସେ ଯାଉଛି ତେଣୁ ପ୍ରକୃତ ପକ୍ଷେ ଯଦି କୃଷ୍ଣ ଭକ୍ତି ରୂପକ ବିଦ୍ୟା ଜଣେ ଆରମ୍ଭ କରିବ ସେ ପ୍ରକୃତ ପକ୍ଷେ ନମ୍ର ଏବଂ ବିନୟୀ ହେବ ଚାରିତ ପଣ୍ଡିତ କହିଛନ୍ତି ବିଦ୍ୟା ଦରାଦି ବିନୟ ତେଣୁ ଆଜିର ବିଦ୍ୟା ପ୍ରକୃତ ପକ୍ଷେ ଏ ବିନୟତା ଶିକ୍ଷା ନ ଦେଇକି ବିନମ୍ରତା ଶିକ୍ଷା ନ ଦେଇକି ଆମକୁ ଗର୍ବ ବ୍ରହ୍ମ ଅହଙ୍କାର ଇତ୍ୟାଦି ଶିକ୍ଷା ଦେଉଛି ଯାହା କରାଯାଇଛି ସଫଳି ଫର୍ଫରାୟତେ ମନୁଷ୍ୟ ଜଳ ମାତ୍ର ସଫଳି ଫର୍ଫରାୟତେ ଅବାଧ ଜଳ ସଞ୍ଚାରୀ ରୋହିତ ନୈବ ଗର୍ବିତ ବହୁତ ପାଣିରେ ଗୋଟେ ବଡ ମାଛ ଅଛି କିନ୍ତୁ ସେ ତାର ଉପସ୍ଥିତିକି ଜଣଉନି ବାହାରୁ ବିରାଟ ମାଛ ରୋହି ମାଛ ଅଛି ସେ କିନ୍ତୁ ତାର ଉପସ୍ଥିତି ବାହାରୁ ଜଣଉନି କିନ୍ତୁ ମନୁଷ୍ୟ ଜଳ ମାତ୍ର ଅଳ୍ପ ଆଞ୍ଜଳା ପାଣି ଭିତରେ ଗୋଟେ କେଣୀ ଦଣ୍ଡି କାଳୀ ବା କେଳେଣି ମାଛ ରହିଲା ସେ ପ୍ରଫ ହେଇ ସଫଳ ବାହାରକୁ ପଡ଼ୁଛି ଏବଂ ତାର ଉପସ୍ଥିତି ସେ ଜଣାଉଛି କିନ୍ତୁ ବଡ ବଡ ବୈଜ୍ଞାନିକ ବଡ ବଡ ଦାର୍ଶନିକ ସେମାନେ ସବୁ ତାଙ୍କ ଜୀବନ ଶେଷ ସେମାନେ କହିଛନ୍ତି ଆର୍ଥମେଟିକ୍ସ ବୋଲି ସେ କହିଲେ ଯେ ଏ ଯୋଉ ଜ୍ଞାନ ଲୋକ ସାଗରରୁ ମୁଁ କେବଳ ମାତ୍ର କେତେକ ବାଲି ମୁଁ ଉପର ସଂଗ୍ରହ କରୁଛି ପ୍ରକୃତ ଗୋଟେ ଜ୍ଞାନ ସାଗର କଣ ଆମେ ସଂଗ୍ରହ କରୁଛୁ ତେଣୁ ସେ ପ୍ରକୃତ ଜ୍ଞାନ ହେଉଛି ଭଗବତ ଭକ୍ତି ଜ୍ଞାନ ମହାପ୍ରଭୁ ମଧ୍ୟ ସେଇ ଉଦ୍ଦେଶ୍ୟରେ ଏଇ ଲଙ୍କେଶ୍ୱର ଦାସୀକୁ ମଧ୍ୟ କହିଥିଲେ ସେଇ ତ ବିଦ୍ୟାର ଫଳ ଜାଣ ନିଶ୍ଚୟ କୃଷ୍ଣ ପାଦପଥରେ ଯଦି ଚିତ୍ତ ଭକ୍ତି ହେବ ସେଇ ହେଉଛି ପ୍ରକୃତ ବିଦ୍ୟା ଯେମିତି ଭଗବାନଙ୍କ ପାଦପଥରେ ଆମର ଭକ୍ତି ହେବ ତେଣୁ ସେଇମାନେ ହିଁ ପ୍ରକୃତ ପକ୍ଷେ ବିନୟୀ ହେବେ ସେଇମାନେ ହିଁ ନମ୍ର ହେବେ ଆଉ ଏଇ ଜଳ ବିଦ୍ୟା ଆମମାନଙ୍କୁ ଗର୍ବ ବ୍ରହ୍ମ ଅହଙ୍କାରୀ କରୁ ଏବଂ ଯଦିଓ ଶିକ୍ଷା ଠିକ ଭାବରେ ଆମେ ପ୍ରାପ୍ତ ହେଉଛୁ ପୁଣି ରହିଛନ୍ତି ଭାଗବତ ଗୁଣ ଆଜିକାଲି ଯେଉଁମାନେ ଅନୁଷ୍ଠାନ ସବୁ ଚତୁପଟି ଭାବରେ ପଢି ଉଠୁଛନ୍ତି ତେଣୁ ସେ ଭାଗବତ ଗୁରୁମାନେ ମଧ୍ୟ ଆମମାନଙ୍କୁ ଉପଚାର କରୁଛନ୍ତି ବହୁତ ଅବସ୍ଥା ରହିଛି ଯେଉଁମାନେ ଶାସ୍ତ୍ର ପରମ୍ପରାକୁ ସେମାନେ ଗ୍ରହଣ କରୁନାହାନ୍ତି, ସେମାନେ ନିଜ ମନ ମୁତାବକ ଧର୍ମ ସୃଷ୍ଟି କରୁଛନ୍ତି ଏବଂ ବହୁତ ଭକ୍ତମାନଙ୍କ ଯୁଗରେ ଭଗବାନ ସୃଷ୍ଟି ହେଲେ କଳି ଯୁଗରେ ଭଗବାନ କିଏ ଶାସ୍ତ୍ର ପ୍ରମାଣ ତାଙ୍କ ପାଇଁ ଉଲ୍ଲେଖ କରାଯାଇଛି। କଳି ଯୁଗରେ ବର୍ତ୍ତମାନ ଭଗବାନଙ୍କର କୌଣସି ଅବତାର ନାହିଁ। କଳି ଯୁଗର ପ୍ରାରମ୍ଭରେ ଆସିଥିଲେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯିଏ ଯୁବାବତାର, ସେ ନାମ ପ୍ରଚାର କଲେ, ଭଗବାନଙ୍କ ଦିବ୍ୟ ନାମ ପ୍ରଚାର କଲେ ଏବଂ ବର୍ତ୍ତମାନ କଳି ଯୁଗରେ କେବଳ ଏହି ନାମର ଅବତାର। ଆଉ ଗୋଟେ ବରଂ ବାରମ୍ବାର ସେ କାହିଁ କରୁନି, କଳିକାରେ ନାମ ରୂପେ କୃଷ୍ଣ ଅବତାର, କଳିକାରେ ନାମ ରୂପେ যেই কৃষ্ণ তেজে মুচি হয় শুচি হয় যেই কৃষ্ণ ভজে। জনে মুচি কুলে জন্মগ্রহণ করছি সে শুচি হয়ে পাইব বা বিশুদ্ধ হয়ে পাইব যদি ভগবান কৃষ্ণ নাম ভজে। কিন্তু ব্রাহ্মণকে জন্মগ্রহণ করি যদি কৃষ্ণ নাম সে ভজন করে নাই সে মুচি করব না হবে। এই কথা মহাপ্রভু প্রদান করে বলে মহাপ্রভুঙ্কর বহু বিরোধী কথা সেটা আসছে আর বর্তমান মধ্যে মহাপ্রভুঙ্কর বহু বিরোধী। তেমন আজিকা লোক সহায়ী যে ধর্ম প্রচার করিপারা লোক মানুষ ইন্দ্রতুর্তি বিধায়ক যে কার্য করিপারা সেই হচ্ছে আজিকাল মহাপুরুষ যোগ যাহা কুহাযাচ্ছে কড়া বঞ্চিবার কড়া শিক্ষা দেওয়া বঞ্চিবার কড়া কিন্তু বঞ্চিবা আমি ভালো ভালোবাসি সেই কড়া শিক্ষা দেবে যে আমাকে নিশ্চিত হওয়া সিদ্ধান্তের মৃত্যুবরণ করিবা আমি কেতদিন একমাত্র বঞ্চিবা কে জানি কাহার আজি মৃত্যুকাল হয়েছে উপস্থিত বাল্যকাল ধর্ম ধর্ম সঞ্জীবী এ জীবন ফলেছি আমাদের নিশ্চিত হওয়ার দিনাদিন এবং কেউ মনুষ্যকে মৃত্যু গ্রহণ করিয়া তার আমি হইপারিবা নাই আর মৃত্যু পরে আমাদের কোন ক্ষতি হোক তা আমি জানিলাম তো মৃত্যু পাই আমি কাহিঁকি সচেতন বা সাবধান হওয়া না হওয়া নাই তো শ্রীমদ ভাগবতরে আমাকে মৃত্যুর শিক্ষা দিয়েছে আমি কিন্তু সুন্দর ভাবে মৃত্যু গ্রহণ করিবা এবং মৃত্যু পরে আমার কোন ক্ষতি হব সেই কথাই শ্রীমদ ভাগবত আমাকে শিক্ষা দিয়েছে। আর যে প্রশ্ন পরিচিত মহারাজ প্রচারিত শ্রীমদ গোস্বাম তাঙ্কর মৃত্যু অব্যবহৃত পূর্ব সাধারণ আয়ুষ অছি যদি বলে সেই প্রশ্ন এই পচারুচ্ছন্তি যে উদ্ধারে যদি অন্তিম সময় অছি তার কম করিবা উচিত এটা ধ্যান সাংকেত ধ্যান সধর্ম পরিশ্রয়া জন্ম রাম পরপঞ্চম অন্তে এটা স্মৃতি জীবন কালে আমি যাহা কিছু করু না কাহিঁকি যেতে প্রকার উপকার করু না কাহিঁকি যেতে প্রকার যোগ অভ্যাস করু না কাহিঁকি যেতে প্রকার পরোপকার করুথ না কাহিঁকি যেতে প্রকার পুণ্যকর্ম করিথাও না কাহিঁকি যেতে মন্দির সে নির্মাণ করু না কাহিঁকি যেতে সে স্কুল কলেজ করু না কাহিঁকি যেতে পান্থশাল ডাক্তারখানা করু না কাহিঁকি কিন্তু অন্তিম সময় যদি নারায়ণের নাম ভগবানের নাম উচ্চারণ ন হওয়া সে জীবন গ্রস্ত হইবা দুর্গা হইবা বলে জন্ম লাভ পরপুরুষাম হন্তে নারায়ণ তেমন অন্তিম সময়ে কেমিতি নারায়ণ নাম স্মৃতি হোক তাকে আমি অভ্যাস করিবা অভ্যাস করিবা তাহলে সে পুরস্কার আমার স্মৃতি আসিব আমি যদি জীবনকাল ভিতরে ভগবান নাম উচ্চারণ করিবা নাই সেটা অন্তিম সময় স্মৃতি কি আসিব সাথে সাথে আপনার উদাহরণ দিতে অজান অজান কথা বুঝলা অজান জোড়া দশ কাম কাজ করছিলাম কিন্তু তাহলে কিন্তু মৃত্যু সময় নারায়ণ নাম উচ্চারণ করিবা না হঠাৎ নারায়ণ নামটা উচ্চারণ করি সেটা উত্তম নাম থিলা নারায়ণ যেউথিপাই নামকরণ সংস্কার আগুন ক্রীড়াপত নামকরণ সংস্কার নাই আজিকালি নাম আউ জ্ঞান ভগবানঙ্কর নাম হলে আগে পিতামাতা ভগবানঙ্কর নাম হলে পুত্রে আমার নাম দিয়েছিলে যেউথিপাই আমি মানে দেখিছু গোটে গাঁরে প্রধানমন্ত্রী বলছেন তাঁকে পচারিত তোমার সব নায়ক সে কে দীনবন্ধু কি গোপবন্ধু উপাসনা যাই গোটে বাহার সর পাখের গোটে গাঁ সে পাখে আমি যাই প্রোগ্রাম দিলে তাঁকে পচারিত সব ঢাকার লোকমানে সে সমস্ত নাম হচ্ছে ভগবান
ভাগবত ভাগবত কুহাযাই
ପୃଥିବୀର ଲୋକମାନଙ୍କର ଅବସ୍ଥା କ'ଣ? ତତଶ୍ଚାମୁଦିନ ଧର୍ମ ସତ୍ୟମ ଶୌଚ ଜଳା ଦୟା କାଳେନ ବଳିନା ରାଜନ ମନ୍ତ୍ରୀ ଆୟୁ ବଳସ୍ମୃତି। ଶ୍ରୀ ସୁବର୍ଣ୍ଣ କହୁଛନ୍ତି, ହେ କଳିଙ୍ଗ ରାଜା, କାଳର ପ୍ରଭାବରେ ଏ କଳିଙ୍ଗରେ ଦିନକୁ ଦିନ ଧର୍ମ ସତ୍ୟ ପବିତ୍ର ଭାବ କ୍ଷମା ଦୟା ଆୟୁଷ ଶାରୀରିକ ବଳ ଏବଂ ସ୍ମୃତି ଶକ୍ତି ହ୍ରାସ କରୁଛ। ପାଞ୍ଚ ହଜାର ବର୍ଷ ପୂର୍ବରୁ ଯାଇଥିଲେ ତେଣୁ କଳିଯୁଗରେ ଏ ପ୍ରକାର ସବୁ ଅବସ୍ଥା ହ୍ରାସ ପାଉଛି। ପୁଣି ଗୋଟେ ଲକ୍ଷଣ ହେଉଛି ଦୀପନ ଏବଂ ଗରମ ନୂଆ ଜନ୍ମା ଯାହାର ଗୁଣ କରିବ, ଅର୍ଥାତ୍ କଳିଯୁଗରେ ବ୍ୟକ୍ତିର ସାମାଜିକ ପ୍ରତିଷ୍ଠା ଏବଂ ଗୁଣ ତାର ବିତ୍ତଶାଳୀତା ଉପରେ ନିର୍ଭର କରିବ। ଯେ ଜଣେ ଧନୀ ବ୍ୟକ୍ତି ତାକୁ ସମସ୍ତେ କହିଲେ ଇଏ ହେଉଛନ୍ତି ବିଦ୍ୱାନ, ସେ ତ ଗୋଟେ ବିଚାର ହୋଇଯାଇପାରେ, କିନ୍ତୁ ଆମର ଯେ ଧନ ଅଛି ତାକୁ କହିବେ ଲୋକମାନେ ଭଗବାନ ଏବଂ ବିଦ୍ୱାନ। ତାପରେ ଆଉ ଗୋଟେ ଲକ୍ଷ୍ୟ ହେଉଛି କଳିଯୁଗରେ ସ୍ଥିତ ପୁଂସ୍ତ ଅର୍ଥି ନିତ୍ୟ ସପ୍ତମ ଏବଂ, ଅର୍ଥାତ୍ ଯେପର୍ଯ୍ୟନ୍ତ ପୁରୁଷ ସ୍ତ୍ରୀ ମଧ୍ୟରେ ରତିକ୍ରିୟା ହେଉଥିବ ସେ ପର୍ଯ୍ୟନ୍ତ ସେମାନେ ଏକାଠି ହେବେ। ଯେତେବେଳେ ପୁରୁଷ ସ୍ତ୍ରୀ ଭିତରେ ଏ ରତିକ୍ରିୟାର ଅଧା ସୃଷ୍ଟି ହେବ ସେତେବେଳେ ବିଚ୍ଛେଦ ହେଇଯିବ ସ୍ୱାମୀ ସ୍ତ୍ରୀ ଏବଂ ପଇତା ପଇତା ବି କେବଳ ବ୍ରାହ୍ମଣ ଚିହ୍ନାନ୍ତି, ବ୍ରାହ୍ମଣ ଯେବେ ତମେ ନୁହଁ କିନ୍ତୁ ପଇତା ପକେଇ କହିଲେ ଆମେ ହେଉଛି ବ୍ରାହ୍ମଣ। ବ୍ରହ୍ମ ଜାନାତି ନଷ୍ଟ ବ୍ରହ୍ମ ସୂତ୍ରଣ ଗର୍ବିତା, ବ୍ରହ୍ମତତ୍ତ୍ୱ ବଜାନାତି ବ୍ରହ୍ମ ସୂତ୍ରଣ ଗର୍ବିତା, ବ୍ରହ୍ମତତ୍ତ୍ୱ ବଜା ଜାଣନ୍ତୁ କିନ୍ତୁ ପଇତା ପକେଇ କହିଲେ ହେଉଛି ବ୍ରାହ୍ମଣ। ଆଉ କହିଲେ କ'ଣ ବ୍ରାହ୍ମଣ କେଉଁ ବ୍ରାହ୍ମଣରେ ଏ ପଦ୍ମ ପୁରାଣ ବର୍ଣ୍ଣନା କରାଯାଇଛି, ଯାହା କହିଲେ ଲୋକମାନେ ଆମମାନେ ଉପହାସ କରିବେ କହିଲେ ଆମେ କହିଲେ ଲୋକମାନେ କିନ୍ତୁ ଆମେ। ତାପରେ କହିଲେ ଏକ ଅନ୍ୟ ଏକ ଲକ୍ଷଣ ହେଉଛି ଅଭୃତ୍ୟା ନାୟ ଦ୍ରୌପଦୀୟ ପାଣ୍ଡିତ୍ୟ ଚାପର ଅଚଳ, ଅର୍ଥାତ୍ ଯେଉଁମାନଙ୍କ ପଇସା ନାହିଁ ସେମାନେ ନ୍ୟାୟ ପାଇପାରିବେନି। କୋର୍ଟ ରଚରେ ଆପଣ ଦେଖିଛନ୍ତି ଯାହା ପଇସା ଅଛି ସେମାନେ ଉପଯୋଗ କରୁଛନ୍ତି, ଏପରିକି ଜଜ୍ ମଧ୍ୟ ଦେବା ଦେଉଛନ୍ତି, ଜଜ୍ ଯିଏ ନ୍ୟାୟାଧୀଶ ସେ ମଧ୍ୟ ତାର ସତ୍ୟତାକୁ ସେ ବଦଳେଇ ଦେଉଛି। ତେଣୁ ଯାହା ପଇସା ଅଛି ସେ ହିଁ କେବଳ ନ୍ୟାୟ ପାଇପାରୁଛି, ଏବଂ ଯଦି କୌଣସି ବ୍ୟକ୍ତି ସତ ଚାକିରି ପ୍ରଦର୍ଶନ କରିପାରିଲା ସେ କେବଳ ପ୍ରବଳତା ଦେଖାଇପାରିଲା ସେ କେବଳ ପଣ୍ଡିତ ବୋଲି ବିବେଚିତ। ଆଜିକାଲି ଲୋକମାନେ ସବୁ ଲ୍ୟାପଟପ୍ ସ୍କ୍ରିନ୍ ସୁନ୍ଦର ଭାବରେ ପ୍ରଦାନ କରୁଛନ୍ତି, ଖୁବ୍ ସୁନ୍ଦର ଭାବରେ ବକ୍ତୃତା ହେଉଛନ୍ତି, କିନ୍ତୁ ଜୀବନରେ କିଛି ଆଚରଣ ସେମାନେ ଦରକାର। ତେଣୁ ଏମାନଙ୍କୁ ପଣ୍ଡିତ ବୋଲି କୁହାଯାଉଛି, ଏମାନଙ୍କୁ ବଡ଼ ମହାପୁରୁଷ ବୋଲି ମଧ୍ୟ କୁହାଯାଉଛି। ଏଇଟା କରିଛି ରହୁଛି ଏବଂ ବ୍ୟାସଯାତ୍ରା ଏଇଟା ବର୍ତ୍ତମାନ ସତ୍ୟ। ତାପରେ ଆଉ ଗୋଟେ ଲକ୍ଷଣ କରାଯାଇଛି, ଦୂରେ ବାଜାର କୀର୍ତ୍ତନ ଲାବଣ୍ୟ କେଶବର୍ଦ୍ଧନ, ଦୂର ସ୍ଥାନକୁ ଯାଇ କିମ୍ବା ନଦୀକୁ ସ୍ନାନ କରିକି ଆମେ କହୁଛୁ ଆମର ପାପ ଛାଡ଼ିଲେ, ଆଲମାରୀ ପୂଜାଉଛୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଛୁ ସେଠି ସ୍ନାନ କରି କହୁଛୁ ଆମର ପାପ ଆଉ ନାହିଁ, ପିଣ୍ଡ ଦେଇ ପ୍ରୟାର ଏବେ ପିଣ୍ଡ ଦେଇ ଦେଉଛୁ ସେଠି କହୁଛୁ ଆମର ପିତୃପୁରୁଷମାନେ ସବୁ ଆନନ୍ଦ, ପିତୃପୁରୁଷମାନେ ସବୁ ମୁକ୍ତ ହେଇଗଲେ। ଏବଂ ଯେଉଁମାନେ କହିଛୁ ଯୁବକମାନେ ସବୁ ଲମ୍ବାଲମ୍ବା କେଶ ରଖୁଛନ୍ତି, ଲାବଣ୍ୟ କେଶବର୍ଦ୍ଧନ ଏହି କି ସମାଜ ବର୍ତ୍ତମାନ ହେଇଛି, ଆଉ ସେଟା ଭାଗବତ ମଧ୍ୟ ଖାଇଛି ଲାବଣ୍ୟ କେଶବର୍ଦ୍ଧନ, ଏ ଯୁବକମାନେ ଲମ୍ବା କେଶ ରଖିବେ ସ୍ତ୍ରୀ ଲୋକମାନେ ସବୁ କେଶ କାଢ଼ିଦେଲେ ବନ୍ଧ ଯୋଉ ହେଇଛନ୍ତି, ଏଇଟା ପ୍ରଥମ ପରିଚୟ ହେଉଛି ଯୋଉଟା ଭାଗବତ ଅଛି ଦୂରବାଧ୍ୟାନ ତୀର୍ଥ ଲାବଣ୍ୟ କେଶବର୍ଦ୍ଧନ। ତାପରେ କୁହାଯାଇଛି ଉଦରମ ଭରତଂ ସ୍ୱାର୍ଥଂ ସତ୍ୟତେ ଭାଷ୍ଟମେ ରହି ଡାକ୍ଷଂ କୁଟୁମ୍ବ ମାନଂ ଦଶର୍ଥଂ ଧର୍ମ ସେବନ, ଏ କଳିଯୁଗରେ ପେଟ ପୋଷିବା ହିଁ ଜୀବନ ଲକ୍ଷ୍ୟ, ପେଟ ପୋଷ ନାହିଁ ଦୋଷ, କେବଳ ପେଟ ପୋଷିବା ହିଁ ଜୀବନର ଲକ୍ଷ୍ୟ, ଜୀବନର ପ୍ରକୃତପକ୍ଷେ ସତ୍ୟତା ଜୀବନର ଲକ୍ଷ୍ୟ ଜୀବନର ପ୍ରକୃତପକ୍ଷେ କ'ଣ ଆମେମାନେ କରିବା ସେ ବିଷୟରେ କେହି ଚିନ୍ତା କରିବାନି, ଜୀବନଟା ଚିନ୍ତା ଆନନ୍ଦରେ କଟେଇବା ପେଟ ପୋଷିବା କିନ୍ତୁ ସେଇଟା ହିଁ ଲକ୍ଷ୍ୟ। ଦ୍ରୁତତଦ୍ରୁତ ବାକ୍ୟ ହିଁ ସତ୍ୟ ବୋଲି ବିବେଚିତ ହେବ, ଯଦି କୌଣସି ବ୍ୟକ୍ତି ତା କୁଟୁମ୍ବମାନଙ୍କୁ ବେଶ ପାଳନ ପୋଷଣ କରିପାରିଲା ତେବେ ସେ ବଡ଼ ଲକ୍ଷ୍ୟ ବା ସମ୍ମାନନୀୟ ବ୍ୟକ୍ତି ବୋଲି ବିବେଚିତ ହେବ, ଯେଉଁ ଲୋକ ଏପରି କରିବ ସେ ବଡ଼ ଯଶସ୍ୱୀ ବୋଲି ବିବେଚିତ ହେବ, ଯେଉଁ ବ୍ୟକ୍ତି ସତଜାତିକୁ ସୃଷ୍ଟି କରିପାରିଲା ସେ ଏକ ସତ୍ୟବାଦୀ ବ୍ୟକ୍ତି ବୋଲି ବିବେଚିତ ହେବ। ଶାସକମାନଙ୍କର କଥା କୁହାଯାଇଛି, ଶାସକମାନେ କ'ଣ ପ୍ରକୃତାର ଲକ୍ଷ୍ୟ, ଏବଂ ପ୍ରଜାବି ଦୃଷ୍ଟା ବି ଆଖି କିମଣ୍ଡଳେ ବ୍ରହ୍ମବି କ୍ଷେତ୍ର ସୁଗ୍ରହଣ ଯେଉଁଭଳି ଭାବିବା ଲୋପା, ଏହିପରି ଭାବରେ ଦୁଷ୍ଟ ପ୍ରଜାମାନଙ୍କ ଦ୍ୱାରା କ୍ଷତିମଣ୍ଡଳ ଯେ ବଳବାନ ପରିପୂର୍ଣ୍ଣ ହେଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ମଧ୍ୟରେ ବଳବାନ ହେବ ସେ ରାଜା ହେବ, ଯେ କହିଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ମଧ୍ୟରେ ଯେ ବଳବାନ ହେବ ସେ ହେଉଛି ରାଜା, ଯେମିତି ବ୍ରାହ୍ମଣ କିମ୍ବା କ୍ଷତ୍ରିୟ କିମ୍ବା ବୈଶ୍ୟ ଶୂଦ୍ର କିମ୍ବା ଚାନ୍ଦ୍ରା ହେଉ ପିଲା ଆସି ନାହିଁ, ଯଦି ସେ ଧନଦଶ ହେଇପାରିଲା ବା ଭୋଟ ପାଇପାରିଲା ତେବେ ସେ ଦେଶ ପ୍ରେସିଡେଣ୍ଟ କରିପାରିବ ପ୍ରଧାନମନ୍ତ୍ରୀ କରିପାରିବ। ପ୍ରଜା ହିଁ ଲୋକେ ରାଜନ୍ୟ ନିର୍ଗୁଣ୍ୟ ଦସ୍ୟୁ ଭଗୁନି ଆଚ୍ଛିନ୍ନ ଦାରଦ୍ର ବିନା ଦାସନ୍ତି ବିରାଜ, ପ୍ରଜାମାନଙ୍କର ଅବସ୍ଥା କହ ଆମମାନଙ୍କର ଅବସ୍ଥା କହ ସେଟା ମଧ୍ୟ କୁହାଯାଇଛି ଭାଗବତରେ ଦ୍ୱାଦଶ ନମ୍ବର ନିର୍ଦ୍ଦୟ ଲୋଭ ଦସ୍ୟୁ ଭଗବ ପ୍ରଜାଗଣ ପ୍ରଜାଗଣଙ୍କର ପ୍ରଜାଗଣ ଏପ୍ରକାର ଭାବେ ଶୋଷଣ କରିବେ ଯେ ପ୍ରଜାମାନେ ପ୍ରଜାମାନେ ପର୍ବତ କାମନାରେ ଆଶ୍ରୟ ନେବେ। ସେମାନେ ଆଉ ରହିବେନି, ଡାହାଣା ଆଉ ପଳେଇବେ, ସବୁ ପଳେଇବେ, ଜଙ୍ଗଲକୁ ପଳେଇବେ, ଆଶ୍ରମରେ ଶାସକମାନେ ଏକ ପ୍ରକାର କର ଭାରରେ ଅତିକ୍ରାନ୍ତ କରିବେ, ଏତେ କର ରଖିବେ ଯାହାଫଳରେ ପ୍ରଜାମାନେ ଆଉଟି ଗାଁ ଗଞ୍ଜାରେ ସହରରେ ରହିପାରିବେ, ଯେ ସେମାନଙ୍କ ସ୍ତ୍ରୀ ପୁତ୍ର ଘର ସମ୍ପତ୍ତିକୁ ଛାଡ଼ି ଜଙ୍ଗଲକୁ ପଳେଇବେ। ଏହା ପରେ ଯେଉଁ ଲୋକମାନେ ଭୋଟ ପାଇଁ ସରକାରୀ ପଦକ୍ଷେପ ପାଇବେ ସେମାନେ ପ୍ରାୟ ଅଧିକାଂଶ ଲୁପ୍ତ ରାଜନୈତିକ ନେତା ଅର୍ଥାତ୍ ସେମାନେ ଅତ୍ୟନ୍ତ ଲୋଭୀ ସରକାରଙ୍କ କହିବେ, ନିଗୃଣ୍ୟ ଦସ୍ୟୁ ଅର୍ଥାତ୍ ସେମାନଙ୍କ କାମ ହେବ ଦସ୍ୟୁ ବୃଦ୍ଧି ହେବ। ତେଣୁ ଏତେ ସବୁ ପାପ ମଧ୍ୟରେ, ଏତେ ସବୁ ଦୋଷ ମଧ୍ୟରେ କଳିଙ୍ଗର ଗୋଟେ ଉନ୍ନତ ଗୁଣ ରହିଛି, ଯାହା କଳିଙ୍ଗ ମହାରାଜ ଭକ୍ତ ସେଥିପାଇଁ କଳିଙ୍ଗ ମହାରାଜ ହେଉଛି ସାରଥ୍ୟ, କାରଣ ସେ ଭଲଟାକୁ ଗ୍ରହଣ କରିବେ, ଯାହା କୁହାଯାଏ ଯେ ଉତ୍ତମ ବ୍ୟକ୍ତି ସେ ଉତ୍ତମଟାକୁ ଗ୍ରହଣ କରନ୍ତି, ସେ ଦୁଷ୍ଟ ଜିନିଷଟାକୁ ଗ୍ରହଣ କରନ୍ତି, ସେ ଦୁଷ୍ଟ ଜିନିଷଟାକୁ ଫୋଟ ଦିଅନ୍ତି, ଉତ୍ତମ ଜିନିଷଟାକୁ ଗ୍ରହଣ କରନ୍ତି। ସେଥିପାଇଁ ସେ କୁହାଯାଇଛି ଯେ ଫଳ ଦୋଷ ନିଜ ରାଜନୀତି ଏକ ମହାନ ଦୋଷ କଥା କହିସାରିଲା ପରେ ଚୁପ ରହି କହିଲେ ଯେ କଳିଙ୍ଗର ଏତେ ଦୋଷ ଥିଲେ ମଧ୍ୟ ଗୋଟିଏ ଉନ୍ନତ ଗୁଣ ହୋଇଛି, କ'ଣ ନା କହିଲେ ଫଳ ଦୋଷ ନିଜ ରାଜନୀତି ଏକ ମହତ୍ଵପୂର୍ଣ୍ଣ କୀର୍ତ୍ତନ ଦେବ କୃଷ୍ଣ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ ଏବଂ ସାଧୁ ସଂଗ୍ରହ। ତେଣୁ ମହାପ୍ରଭୁଙ୍କର ଯେଉଁମାନେ ଅନୁଗତ ଚୈତନ୍ୟ ମହାପ୍ରଭୁମାନଙ୍କର, ଚୈତନ୍ୟ ମହାପ୍ରଭୁଙ୍କର ଯିଏ ଅନୁଗତ ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଯେଉଁମାନେ ଆସୁଛନ୍ତି, ଗୁରୁ ପରମ୍ପରାରେ ଯେଉଁମାନେ ଗୁରୁ ଗ୍ରହଣ କରୁଛନ୍ତି, ଆଚରଣ କରୁଛନ୍ତି, ଯାହାକି ସାଧାରଣ ଯଦି କୋରାପୁଟ ଭାବରେ ଯେଉଁମାନେ ପାଳନ କରୁଛନ୍ତି, ସେଇମାନେ ହିଁ ପ୍ରକୃତ ପକ୍ଷେ ଭଗବାନଙ୍କର ଦିବ୍ୟ ନାମର ଆଶ୍ରୟ ଦେବେ ଏବଂ ସେଇମାନେ ହିଁ ଭଗବାନଙ୍କର ଦିବ୍ୟ ନାମ ପ୍ରସାର କରିବେ ଏବଂ ସେଇମାନଙ୍କର ଯେଉଁମାନେ ଆଶ୍ରୟ ଗ୍ରହଣ କରିବେ ସେଇମାନେ ହିଁ କଳିଙ୍ଗ ଏ ପାପ ଭାବରୁ ରକ୍ଷା ପାଇବେ। ସେଥିପାଇଁ ଶ୍ରୀ ପ୍ରଭୁପାଦ ମହାରାଜ ଯିଏକି 70 ବର୍ଷ ବୟସରେ ଏହି ହରିନାମକୁ ନେଇ ସମଗ୍ର ପୃଥିବୀରେ ପ୍ରଚାର କରି ବିପ୍ଳବ ସୃଷ୍ଟି କଲେ, ସମଗ୍ର ପୃଥିବୀରେ ବିପ୍ଳବ ସୃଷ୍ଟି ହେଲା ଏ ହରିନାମ। ବିଦେଶୀ ଲୋକମାନେ ଯେଉଁମାନେ କି କୃଷ୍ଣ ନାମ ଉଚ୍ଚାରଣ କରିପାରୁନାହାନ୍ତି ସେମାନେ ଏହାକୁ ଗ୍ରହଣ କଲେ ଏବଂ ସେମାନେ ଜୀବନରେ ଶାନ୍ତି ଏବଂ ସୁଖ ପ୍ରାପ୍ତ ହେଲେ। ତେଣୁ ଆମେମାନେ ଆମମାନଙ୍କର ସଂସ୍କୃତି, ଆମମାନଙ୍କର ଐତିହ୍ୟ, ଆମମାନଙ୍କର ପରମ୍ପରା ଆମେ କାହିଁକି ଏହାକୁ ଗ୍ରହଣ ନ କରିବା, ଯଦି ଆମେ ଗ୍ରହଣ କରୁଛେ ଆମେ ହତମା ହେବା, ଯାହା ମହାପ୍ରଭୁ କହିବେ ଶିକ୍ଷାସ୍ତରେ ନାମ ନାମ କାରି ବହୁଧା ନିଜ ସର୍ବଶକ୍ତି ସତ୍ରାପିତା ନିୟମିତ ସ୍ମରଣେ ନକାରୀ ତମ କୃପା ଭଗବାନ ଭଗବାନ କଳିଯୁଗରେ ତାଙ୍କ ନାମରେ କେତେ ଶକ୍ତି ଦେଇଛନ୍ତି, ନାମରେ ଅନନ୍ତ ଶକ୍ତି ଧରିଦେଇଛି, ତାଙ୍କ ଯେତିକି ଶକ୍ତି ଥିଲା ନାମରେ ମଧ୍ୟ ସେଇ ଶକ୍ତି ଧରିଛି। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ନିତ୍ୟ ଶୁଦ୍ଧ ପୂର୍ଣ୍ଣ ମୁକ୍ତ ଅଭିନ୍ନ ତ୍ୱାଂ ନାମ ନାମିନୀ, ଭଗବାନ ତାଙ୍କ ନାମରେ ଅନନ୍ତ ଶକ୍ତି ଭରିଦେଇଛନ୍ତି। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ଅଶୌଚ ବା ଅପବିତ୍ରତାର ପ୍ରଶ୍ନ, ପୂର୍ଣ୍ଣ ମୁକ୍ତ ଯିଏ ନାମ ଉଚ୍ଚାରଣ କରୁଛି ସେ ମୁକ୍ତ ଏବଂ ନାମ ନାମ ଭିତରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ଯାହାଦ୍ୱାରା ନାମ ନାମ କାହାରୀ ବହୁଧା ନିଜ ସର୍ବ ଶକ୍ତି, ଏ ନାମରେ ଭଗବାନ ମହାପ୍ରଭୁ ଅନନ୍ତ ଶକ୍ତି ଦେଇଛନ୍ତି, ପ୍ରତ୍ୟେକ ନିୟମିତ ସ୍ମରଣୀୟ ନ କାଳ, ଏଥିପାଇଁ ନାମ ଉଚ୍ଚାରଣ କେତେ କୌଣସି କାଳ ବା ନିୟମକୁ ସେ ରଖିନା। ଏତଦୃଶୀ ତମ କୃପା ଭଗବାନଙ୍କର ଆପଣଙ୍କ ଯେତେ କୃପା ଦେଇଛନ୍ତି ସମସ୍ତଙ୍କୁ ନାମ ଉଚ୍ଚାରଣ କରିବା ପାଇଁ ସେ ସାହସ ଦେଉଛନ୍ତି, ଉତ୍ସାହ ପ୍ରଦାନ କରୁଛନ୍ତି, କିନ୍ତୁ ଆମର ଏତେ ପ୍ରସ୍ତୁତ ହେଲା ସେ ନାମ ଉଚ୍ଚାରଣ କରିବା ପାଇଁ ଆମର ରୁଚି ଆଗ୍ରହ ହେଉନି। କ'ଣ ପାଇଁ କ'ଣ ପାଇଁ ରୁଚି ଆଗ୍ରହ ହେଉନି ନା ଆମର ରୁଚି ହେଉଛି ବିଷୟ ହେଉଛି, ଆମର ରୁଚିଟା ହେଉଛି ବିଷୟ ଯାହା କହିଲେ ଜଣେ ଜଣ୍ଡିସ ରୋଗୀ ଅର୍ଥାତ୍ ଜଣେ କାମଳ ରୋଗୀ ତାଙ୍କ କାମଳ ରୋଗ ହେଇଛି ତାର ପିତର ଆଧିକ୍ୟ ହେଇଛି, ତେଣୁ ତାକୁ ମିଠା ଜିନିଷ ଦେଲା କ'ଣ ଲାଗିବ, ସେ ତା ପିତା ହିଁ ଲାଗିବ କାରଣ ତା ପିତର ଆଧିକ୍ୟ ହେଇଛି। ସେଭଳି ଭାବରେ ଆମର ଏଇ ରୋଗଟା ହେଇଛି କ'ଣ ନା ଭଲ ରୋଗ, ଆମକୁ ସଂସାର ରୋଗ ଗ୍ରାସ କରିଛି ବା ଯେଉଁମାନେ ତାଙ୍କୁ ଉଦାହରଣ ହେଉଛନ୍ତି ସମାଜ ପରିବାର ଦେଶ କଲ୍ୟାଣ କରୁଛନ୍ତି ସେମାନଙ୍କୁ ସେଇ ରୋଗ ଗ୍ରାସ କରିଛି, ଯେଉଁଥିପାଇଁ କୃଷ୍ଣ ନାମ ସେମାନଙ୍କୁ ମୋତେ ଭଲ ଲାଗେ, ସେମାନେ ଆମକୁ ଭଲ ଲାଗୁ ନାହିଁ ସେ ଗାଡ଼ି ସବୁ, କିନ୍ତୁ ଆଦରଣ ମନ୍ଦିର ଖରୁ ସବୁ ଦଶଟା ସାର କୃଷ୍ଣ ନାମ ଚରିତାଦି ସିଦ୍ଧାନ୍ତ ବିଦ୍ୟା ପିତକ ତତ୍ତ୍ୱର ସମସ୍ୟା ନ ରୁଚିତା, ଏହାକୁ ଆମକୁ ନ ରୁଚିଲେ ମଧ୍ୟ ଆମକୁ ପିତା ଲାଗିଲେ ମଧ୍ୟ ଭଗବାନ କୃଷ୍ଣଙ୍କ ନାମ ଆମକୁ ପିତା ଲାଗିଲେ ମଧ୍ୟ ଏହାକୁ ଗ୍ରହଣ କରିବା ପାଇଁ ପଡ଼ିବ ଏବଂ ସମୟ ଆସିବ ଯେତେବେଳେ ଆମେ ଅଧିକ ଅଧିକ କୃଷ୍ଣ ନାମ ଉଚ୍ଚାରଣ କରିବା, ଭଗବାନଙ୍କର ସେବାରେ ଯୋଗ ଦେବା, ଭକ୍ତମାନଙ୍କର ସଂଗ୍ରହ କରିବା, ସେତେବେଳେ ଏହି ପିତା ଲାଗୁଥିବା ନାମଟା ଆମକୁ ମିଠା ଲାଗିବ। ଆଉ ଗୋଟେ କହନ୍ତି ଯେ ଗୋଟିଏ କୁଇନା ଇଣ୍ଟରଭ୍ୟୁ ସେଟା ହେଉଛି ପିତା, କିନ୍ତୁ ତାହାକୁ ଯଦି ଆମେ ଟିକେ ଚିନି ଗଳିଦେବା ସୁଗାର ପ୍ରକାର କୁଇନା ଚିନି ଟିକେ ତାକୁ ମିଶେଇଦେବା ସେଇଟା ଟିକେ ପ୍ରଥମ ମିଠା ଲାଗିବ, ପରେ ମିଠା ଲାଗିବ, କିଛି ଆପତ୍ତି ନାହିଁ। ସେହିଭଳି ଭାବରେ ଭଗବାନ କୃଷ୍ଣଙ୍କ ନାମ ବର୍ତ୍ତମାନ ଆମକୁ ମିଠା ଲାଗୁଛି, କିନ୍ତୁ ମହାପ୍ରଭୁ ଏଥିରେ ତିନିଟି ଜିନିଷ ମିଶେଇଛନ୍ତି। କୈଜତ୍ରିକ, କୈଜତ୍ରିକ ବୋଲେ ନୃତ୍ୟ, ବାଦ୍ୟ ଏବଂ ସଙ୍ଗୀତ। ଯଦିଓ ଭଗବାନଙ୍କ ନାମ ରୁଚି ଆସୁନି, ଯଦିଓ ଭଗବାନଙ୍କ ଶୁଣିବା ପାଇଁ ଆମକୁ ଭଲ ଲାଗୁନି, କିନ୍ତୁ ଭଗବାନ ରାମଙ୍କ ନୃତ୍ୟ କର ଏବଂ ଭଗବାନ ସଙ୍ଗୀତ ଦାନ କର, ଯାହା ସୁନ୍ଦର ସ୍ୱର ଅଛି ଭଗବାନ ସଙ୍ଗୀତ ଦାନ କର, ଏବଂ ଯାହା ବାଦ୍ୟ ଅଛି କଳା ସେ ସୁନ୍ଦର ଭାବରେ ବାଦ୍ୟ ହେଉଛ। ଦେଖନ୍ତୁ ବିଦେଶୀ ଲୋକମାନେ ସେତେ ସୁନ୍ଦର ଭାବରେ ସେ ନୃତ୍ୟ କରୁଛନ୍ତି, ଏବଂ ଯେତେବେଳେ ସେମାନେ ନୃତ୍ୟ କରୁଛନ୍ତି ଆମେ କଟକରେ ଗତକରେ ଆମ ହରିକୃଷ୍ଣ ଉତ୍ସବ ହେଲା, ସେ ସ୍ଥାନରେ ସ୍କୁଲ କଲେଜ ପିଲାମାନେ ବସିଥିଲେ, ସେମାନେ ତାଙ୍କ କ'ଣ କଥାବାର୍ତ୍ତା ହେଉଥିଲେ। ଏ ବିଦେଶୀ ଲୋକମାନେ ଯେତେବେଳେ ନୃତ୍ୟ କରିକି ଗଲେ ସାଙ୍ଗେ ସାଙ୍ଗେ ସେ ପିଲାମାନେ ଆସିକି ସଙ୍ଗୀତରେ ଯୋଗ ଦେଲେ, ଏ ନୃତ୍ୟ ଯୋଗ ଦେଇକି ସେମାନେ ନାଚିଲେ ତାଙ୍କ ସହିତ, ଏବଂ ସେମାନେ ବସିପାରିଲେନି ସେଠାରେ। ତେଣୁ ଏହି ଭଗବାନଙ୍କ ଦିବ୍ୟ ନାମ ଏ ପ୍ରକାର ଭାବରେ ସମସ୍ତଙ୍କୁ ମଧ୍ୟ ନୃତ୍ୟ କରିଦେଉଛି। ପ୍ରଭୁପାଦ ମହାରାଜ ଏହି ସୃଷ୍ଟ ଚେତନ ଆନ୍ଦୋଳନ କରିଛନ୍ତି, ଯାହାର କିଛି ନା କିଛି ଗୋଟେ କଳା ଅଛି, ସେ କଳାଟା ଯେତେବେଳେ ଆମେ ଭଗବତ ସ୍ଥାନରେ ଲଗେଇଦେବା, ସେ ଆମକୁ ମଧ୍ୟ ମହତ୍ତ୍ୱ କରିବା। ଏତେ ପ୍ରକାର ସୁବିଧା ସୁଯୋଗ ହେବା ପରେ ମଧ୍ୟ ଆମେ ଯଦି ଏ ସୁଯୋଗର ସଦ୍ବ୍ୟବହାର ନ କରିବା, ତାହେଲେ ପ୍ରକୃତ ପକ୍ଷେ ଆମେ ହାତ ପାଇବା। ତାହା ହିଁ କୁହାଗଲା ନାମ ନାମ କାଳି ପ୍ରଭୁ ଯାହା ନିଜସ୍ୱ ଶକ୍ତି ସପ୍ରାପ୍ତିତା ନିୟମିତ ସ୍ମରଣୀୟ କାଳ ଏଟା ଦୂଷିତ ପ୍ରଭା ଭଗବାନ ମହାଦିଦୃଷ୍ଟିହା ଜନ୍ମରା ଅମରା। ସେଥିପାଇଁ ଏଇ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ କରାଯାଉଛି। ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଦ୍ୱାରା ସର୍ବତ୍ର ଭଗବାନ କୃଷ୍ଣଙ୍କ ନାମ କୀର୍ତ୍ତନ କରାଯାଇକି ମୁହୁର୍ମୁହୁର୍ ଭକ୍ତମାନଙ୍କୁ ସବୁ ଆହ୍ୱାନ କରାଯାଉଛି। ଯେଉଁମାନେ ପ୍ରକୃତ ପକ୍ଷେ ମହାପ୍ରଭୁଙ୍କର କୃପା ପାତ୍ର, ସେମାନେ ଆସି ଯୋଗ ଦିଅନ୍ତୁ ଏବଂ ଏହାକୁ ପ୍ରଚାର କରନ୍ତୁ। କାରଣ ଭାରତର ଯେ ହେଉଛି କର୍ତ୍ତବ୍ୟ, ଭାରତ ଭୂମିର ମନୁଷ୍ୟ ଜନ୍ମ ହେବା ଦ୍ୱାରା ଜନ୍ମ ସାର୍ଥକ କରିବାର ପର ଉପକାର, ଏହା ହେଉଛି ପ୍ରକୃତ ପକ୍ଷେ ପର ଉପକାର। ପରୋପକାର କହିଲେ ଆମେ ବହୁତଙ୍କୁ ଅନ୍ନଦାନ କରିବା, ରୋଗୀକୁ ପ୍ରତ୍ୟଦାନ କରିବା, ଅସହାୟତାକୁ ସହାୟତା ପ୍ରଦାନ କରିବା, ରୋଗୀକୁ ସାହାଯ୍ୟ କରିବା, ଏଇଟା ହେଉଛି ପ୍ରକୃତ ଉପକାର ନୁହେଁ। ପ୍ରକୃତ ଉପକାର ହେଉଛି ଜଣକୁ କୃଷ୍ଣ ଚେତନା ପ୍ରଦାନ କରିବା। ସେ କୃଷ୍ଣଙ୍କୁ ଭୁଲିକି କେତେ କଷ୍ଟ କରନ୍ତି ଜଗତରେ, ଏବଂ କେତେ ଜୀବନ ତାର ବିତିଗଲାଣି, କେତେ ଜୀବନ ସେ ବିତେଇଲାଣି, ପୁଣି ସେ କେତେ ଜୀବନ ବିତେଇବ। ତେଣୁ ଏ ଜୀବନରେ ଯଦି ଆମେ କୃଷ୍ଣ ଚେତନା ଗ୍ରହଣ କରିବା, ଆମ ଜୀବନର କୃଷ୍ଣଙ୍କୁ ରଖିବା ଏବଂ ଅନ୍ତିମ ସମୟରେ କୃଷ୍ଣ ନାମ ଉଚ୍ଚାରଣ କରିବା, ତାହେଲେ ଆମ ଜୀବନ ଲକ୍ଷ୍ୟ ସାରି ହୋଇପାରିବ। ଏହା ହେଉଛି ଆମର ଜୀବନର ଉଦ୍ଦେଶ୍ୟ। ସେଥିପାଇଁ ମହାପ୍ରଭୁ କଳିଯୁଗରେ ଯାହା ହେଇକି ଆମର ହରିନାମ ସଂକୀର୍ତ୍ତନ ପ୍ରଦାନ କରେ, ତେଣୁ କଳିଯୁଗରେ ଧର୍ମ ହର ହରି ସଂକୀର୍ତ୍ତନ ଏବେ ଅବତୀର୍ଣ୍ଣ ଶ୍ରୀ ସଚିନ ନନ୍ଦନ। ତ ସଚିନ ନନ୍ଦନ ଯିଏ ଚୈତନ୍ୟ ମହାପ୍ରଭୁ ଅବତୀର୍ଣ୍ଣ ହେଇକି ହରିନାମ ସଂକୀର୍ତ୍ତନ ପ୍ରଦାନ କରେ, ଏବଂ ସେ ସାଧୁ ଗୁରୁ ରୂପରେ ଏହି ନାମକୁ ଆମମାନଙ୍କୁ ଶିକ୍ଷା ଦେବେ। ସାଧୁ କହିଲା ବଡ କଷ୍ଟ ଜୀବେ ଜାମିଆ, ଏ କଳିଯୁଗରେ ପ୍ରକୃତ ସାଧୁ ପାଇବା ହେଉଛି ବଡ କଷ୍ଟ। ତେଣୁ ବହୁ ଲୋକ ସାଧୁ ବେଶ ଧାରଣ କରିକି ଲୋକମାନଙ୍କୁ ସବୁ ଭଗୁଛନ୍ତି, ବହୁ ଲୋକ ସାଧୁ ବେଶ ଧାରଣ ଗରିବ ବେଶ ଧାରଣ କରିକି ଲୋକଙ୍କୁ ଭଗୁଛନ୍ତି। ତେଣୁ ସାଧୁ ଆମେ ଚିହ୍ନା କିଭଳି ଭାବେ ଆମ ବୃଦ୍ଧ କୁହନ୍ତି, ତୁମେ ଆଖି ଦ୍ୱାରା ଚକ୍ଷୁ ଦ୍ୱାରା ତୁମେ ସାଧୁଙ୍କୁ ଚିହ୍ନି ପାରିବ ନାହିଁ, ତୁମେ କର୍ମ ଦ୍ୱାରା ହିଁ ସାଧୁଙ୍କୁ ଚିହ୍ନା। ସେ କ'ଣ କହୁଛି, ସେ କ'ଣ କହୁଛି, ସେ ଭଗବାନଙ୍କର କଥା କହୁଛି ନା ଅନ୍ୟ ବିଜୟ କଥା କହୁଛି, ହିନ୍ଦୁ ବିଜୟ କଥା କହୁଛି, ବା ତା ଆଚରଣ କ'ଣ କରୁଛି, ସେଇଥିରେ ଆମେ ସାଧୁକୁ ଜାଣିବା। ତେଣୁ ମହାପ୍ରଭୁ ସେ ଆଚରଣ ମାଧ୍ୟମରେ ଆମମାନଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି, ତେଣୁ ତାଙ୍କର ଶିକ୍ଷା ଗ୍ରହଣ କରିପାରିଲେ ଆମ